ଯାହା ହେଉ ଆପଣ ଫେସବୁକରେ ମାଧ୍ୟମରେ ମଧ୍ୟ ଆପଣ ଦେଖିପାରୁଥିବେ, ତେଣୁ ଇଏ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ଆମର କଥା ଆସନ୍ତି ପାଇଁ ପ୍ରଭୁ ଯେଉଁ କହୁଥିଲେ ଭଗବାନଙ୍କୁ ଚିତ୍ରକୂଟ ଆଶ୍ରମରେ ଛାଡ଼ିକରି ଆସିଛନ୍ତି, ତେଣୁ କିନ୍ତୁ ଆମେ ଭଗବାନ ରାମଚନ୍ଦ୍ରଙ୍କର ଆବିର୍ଭାବ ଦିବସ ଆସନ୍ତା ଏପ୍ରିଲ ମାସରେ ପଡ଼ିବ, ଏପ୍ରିଲ 20 ନା କେତେ ରହିବ, ତେଣୁ ତା ପୂର୍ବରୁ ଆମେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ସଂକ୍ଷିପ୍ତରେ କିଛି ବର୍ଣ୍ଣନା କରିବା। ତେଣୁ ଏହିଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳା ଭାଗବତମରେ, ବିଶେଷ ଭାବରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳା ମହର୍ଷି ବାଲ୍ମୀକି ରାମାୟଣରେ 25,000 ଶ୍ଳୋକରେ ବର୍ଣ୍ଣନା କରିଛନ୍ତି, 25,000 ଶ୍ଳୋକ ଏବଂ କୋଟି କୋଟି ଗ୍ରନ୍ଥ ରହିଛନ୍ତି ଭଗବାନ ରାମଚନ୍ଦ୍ରଙ୍କର। ସେଥିପାଇଁ ନବମ ସ୍କନ୍ଧ, ଦଶମ ଅଧ୍ୟାୟ ଏବଂ 11 ଅଧ୍ୟାୟ, 2 ଅଧ୍ୟାୟରେ ଭଗବାନ ରାମଚନ୍ଦ୍ର ସୂର୍ଯ୍ୟବଂଶରେ ବର୍ଣ୍ଣନା କରୁଛନ୍ତି, ସେହି ସମୟରେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ ସେହି ସମୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ଆପଣ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ କୋଟି କୋଟି ଗ୍ରନ୍ଥ ବହୁତ ଶ୍ରବଣ କରିଛନ୍ତି, ଆପଣ କୋଟି କୋଟି ଗ୍ରନ୍ଥ ରହିଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ଆପଣ ବହୁତ ଶ୍ରବଣ କରିଛନ୍ତି, ମୁଁ ସଂକ୍ଷେପରେ ବର୍ଣ୍ଣନା କରୁଛି। ତେଣୁ ଏହିଭଳି ଭାବରେ କହି ଏହି 2 ଅଧ୍ୟାୟରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳାକୁ ବର୍ଣ୍ଣନା କରିଛନ୍ତି। ତାଦେହରେ 2 ଶ୍ଳୋକରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳାକୁ, ସମ୍ପୂର୍ଣ୍ଣ ଲୀଳାକୁ 2 ଶ୍ଳୋକରେ ବର୍ଣ୍ଣନା କରିଛନ୍ତି। ତେଣୁ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, ଆମ ପ୍ରଭୁ ମଧ୍ୟ ପାଠ କରିଥିଲେ, ଆପଣମାନେ ମଧ୍ୟ ଶୁଣିଥିବେ। ନବମ ସ୍କନ୍ଧ ଦଶମ ଅଧ୍ୟାୟ ଶ୍ଳୋକ 4 ଏ ଶ୍ଳୋକଟି କୁହାଯାଇଛି। ଗୌରବାର୍ଥେ ତ୍ୟକ୍ତ ରାଜ୍ୟ ବେଚରତ ଅନୁବନମ ପଦ୍ମ ପଦ୍ଭ୍ୟାମ ପ୍ରିୟ ପାଣି ସ୍ପର୍ଶା କ୍ଷମାଭ୍ୟାମ ରୁଜିତ ପଥ ରୁଜୋ ଧରିନ୍ଦ୍ରାନୁଜାଭ୍ୟାମ ବୈରୁପ୍ୟା ଶ୍ରୀପଣଖା ପ୍ରିୟ ବିରଷା ଆରୋପିତ ଭୂମି ଜୁମ୍ଭା ତ୍ରସ୍ତାବ୍ଧିବତ ସୁଦୁଃଖଳ ଦବଧନ କୁଶଳେନ୍ଦ୍ର ବଧାନ। ଭଗବାନଙ୍କ ଲୀଳାକୁ 2 ଶ୍ଳୋକରେ କହିଦେଲେ। ସେହିଭଳି ଭାବରେ ମହାପ୍ରଭୁଙ୍କର ଗୋଟେ ଲୀଳା, ମହାପ୍ରଭୁଙ୍କ ଲୀଳାକୁ ମଧ୍ୟ 2 ଶ୍ଳୋକରେ ବିଶ୍ୱନାଥ ଚତୁର୍ଠାକୁ ବର୍ଣ୍ଣନା କରିଛନ୍ତି। ମହାପ୍ରଭୁଙ୍କ ଲୀଳାକୁ ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାଚିତ ଉପାସନା ବ୍ରଜବଧ ବର୍ଗେଣ ଯା କଳ୍ପିତା ଶ୍ରୀମଦ୍ଭାଗବତ ପ୍ରମାଣ ମମଳ ପ୍ରେମା ପ୍ରମାର୍ଥ ମହାନ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତବିଦ ତତ୍ରାଦର ନମ୍ବର। ଏବଂ ଭଗବାନଙ୍କ କୃଷ୍ଣଙ୍କ ଲୀଳା ଯଦି ବିସ୍ତାର ଭାବରେ ଭାଗବତରେ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧରେ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କିନ୍ତୁ ତା ପୂର୍ବରୁ ମଧ୍ୟ ସଂକ୍ଷେପରେ 2-3 ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିଦେଇଥିଲେ ନବମ ସ୍କନ୍ଧ 24 ଅଧ୍ୟାୟରେ ଅନ୍ତିମରେ। ତେଣୁ ଯେତେବେଳେ ପରୀକ୍ଷିତ ମହାରାଜ ବିସ୍ତାର ଭାବରେ ଶୁଣିବା ପାଇଁ ଚାହିଁଲେ, ତାକୁ ସେ ବିସ୍ତାର 9 ଅଧ୍ୟାୟରେ ବର୍ଣ୍ଣନା କରାଗଲା। ତେଣୁ ରାମାୟଣରେ ଏଇ ହେଉଛି 7 କାଣ୍ଡ ରହିଛନ୍ତି, ରାମାୟଣରେ 7 କାଣ୍ଡ ରହିଛନ୍ତି ଏବଂ 25,000 ଶ୍ଳୋକ ରହିଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ଲୀଳା। କି ତ୍ରେତା ଯୁଗର ଅନ୍ତିମରେ ଭଗବାନ ଆସିଥିଲେ, ପାଖାପାଖି 8,69,000 ବର୍ଷ ପୂର୍ବର ଘଟଣା ତ୍ରେତା ଯୁଗ। କଳିଯୁଗର ପରିମାଣ ହେଉଛି 4,32,000 ବର୍ଷ, ତାର 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ, ସେଇଟା ହେଉଛି 8,64,000 ବର୍ଷ। ତେଣୁ ଆ ପୂର୍ବରୁ ଭଗବାନ ଆସିଥିଲେ ତ୍ରେତା ଯୁଗର ଅନ୍ତିମରେ, ତେଣୁ ପାଖାପାଖି 8,70,000 ବର୍ଷ ପୂର୍ବର ଘଟଣା, କାରଣ ବର୍ତ୍ତମାନ କଳିଯୁଗର 5,000 ବର୍ଷ ଯାଇଛି, 5,534 ବର୍ଷ। ଏହିଭଳି ଭାବରେ ଆହୁରି 4,26,000-27,000 ପାଖାପାଖି ବର୍ଷ ରହିଛି କଳିଯୁଗର। ତେଣୁ ଏହିଭଳି ଭାବରେ ଭଗବାନ ରାମ କୃଷ୍ଣ ଏବଂ ଗୌରାଙ୍ଗ ମହାପ୍ରଭୁ ସେମାନଙ୍କ ବିଷୟରେ, ଇଏ ଭଗବାନ ବିଷୟରେ ଆମର ଭାଗବତଙ୍କୁ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ 7 କାଣ୍ଡ ରହିଛନ୍ତି, ତା ଦେହରୁ ଏ ଯେଉଁ ଶ୍ଳୋକରେ ଆମର ଶ୍ରୀଧର ସ୍ୱାମୀ କହୁଛନ୍ତି ଯେ ଗ୍ରନ୍ଥ କୋଟି ଭି ଆକୀର୍ଣ୍ଣ ଅଦ୍ଭୁତମ ରାମ ବିକ୍ରମମ ଅଧ୍ୟାୟ ଦ୍ୱୈତ ବାଖ୍ୟାନ ଏକ ଶ୍ଳୋକେ ସମସ୍ତି। ଭଗବାନଙ୍କ ରାମଚନ୍ଦ୍ର ବିଷୟରେ କୋଟି କୋଟି ଗ୍ରନ୍ଥ ରହିଛନ୍ତି, କିନ୍ତୁ ସୁଖଦେବ ଗୋସ୍ୱାମୀ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ଏବଂ ତା ଦେହରେ ଏଇ ଗୋଟିଏ ଶ୍ଳୋକରେ ଭଗବାନ ଅଦ୍ଭୁତ ରାମଙ୍କର ବିକ୍ରମ ସବୁ ରହିଛି ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରିକିରି ସେଇଟାକୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି ଗୋଟିଏ ଶ୍ଳୋକରେ। ଆପଣମାନେ ଶୁଣୁଥିଲେ କିଭଳି ଗୁର୍ବର୍ତ୍ତ ତ୍ୟକ୍ତ ରାଜ୍ୟ ପିତାଙ୍କର ସତ୍ୟକୁ ରଖିବା ପାଇଁ ରକ୍ଷା କରିବା ପାଇଁ ତ୍ୟାଗ କରିଦେଲେ ରାତି ପାଇଥିଲେ ରାଜା ରାମଚନ୍ଦ୍ର ରାଜା ହେଇଥାନ୍ତେ କିନ୍ତୁ ରାତି ପାଇଲା ବେଳକୁ ଓଲଟି ଗଲା ସବୁ ଭଗବାନଙ୍କର ବ୍ୟବସ୍ଥା। ତେଣୁ ଏ ଗୋଟେ ଆମ ପାଇଁ ଶିକ୍ଷା, ଆମେ କହିପାରିବାନି କେତେବେଳେ କ'ଣ ହେବ, ସବୁବେଳେ ଅନିଶ୍ଚିତତା ରହିଛି। ଭଗବାନଙ୍କ ଉପରେ ଭରସା ରଖିକି ଆମେ ଚାଲିବାକୁ ପଡ଼ିବ। ଜୀବନ ଏ ଜୀବନ ଅନିଶ୍ଚିତ, କେଜାଣି କାହାର ମୃତ୍ୟୁ କାଳ ଆଉ ହୋଇଯିବ ଆଜି ଉପସ୍ଥିତ। ତେଣୁ ଏଇଭଳି ଭାବରେ ସବୁ ଭଗବାନ ଯେଉଁଟା ଚାହିଁବେ ତାହା ହିଁ ହେବ, କିନ୍ତୁ ଆମେ ଦେଖୁଛୁ ଭଗବାନ ମଧ୍ୟଙ୍କର କଥା ବି ହେଇପାରୁନାହିଁ। ଭଗବାନ ରାଜା ହେଇଥାନ୍ତି, ସ୍ୱୟଂ ଭଗବାନ, ସିଏ ସବୁକିଛି ତାଙ୍କ ଅଧୀନରେ, କିନ୍ତୁ ଇଏ ତାଙ୍କର ଲୀଳା। ଆମେ ଦେଖୁଛୁ ଭଗବାନ ହେଇକରି ମଧ୍ୟ ଏଇଭଳି ଭାବରେ ଅନିଶ୍ଚିତତା ରହିଛି। ଅବଶ୍ୟ ଭଗବାନ ଜାଣିନଥିଲେ ତା ନୁହଁ, ଭଗବାନ ଜାଣିଥିଲେ ସିଏ ବନକୁ ଯିବେ। ଏଇ ଯେଉଁ ଗୋଟେ ଲୀଳା ହେଉଛି, ଏ ଲୀଳାକୁ ତତ୍ତ୍ୱରେ ବୁଝିବା ଏତେ ସହଜ ନୁହେଁ। ଭଗବାନଙ୍କର ଲୀଳା ସବୁ ଯେଉଁ ରହିଛି, ଯେଉଁ ଜଣେ ତତ୍ତ୍ୱରେ ଜାଣିଯିବ ତାହେଲେ ତା'ର ଜୀବନ ସିଦ୍ଧିପ୍ରାପ୍ତ ହୋଇଯିବ। ସିଏ ଭଗବତ ଗୀତାରେ ଭଗବାନ କହିଲେ, ଜନ୍ମ କର୍ମ ଚମେ ଦିବ୍ୟମ୍ ଏବଂ ଯେଉଁ ବ୍ୟତୀତ ତତ୍ତ୍ୱତଃ ତୋକ୍ତା ଦେହଂ ପୁନର୍ଜନ୍ମ ନୈତି ମହାମେଦି ସେ ଅର୍ଜୁନ। ଭଗବାନଙ୍କ ଜନ୍ମ କର୍ମକୁ ଯେଉଁମାନେ ତତ୍ତ୍ୱରେ ଜାଣିବେ ସେମାନେ ଆଉ ଭୌତିକ ଜଗତ ଫେରିବେ ନାହିଁ, ସେମାନେ ଭଗବତ ଧାମକୁ ଯିବେ, ତାଙ୍କ ଜୀବନ ସିଦ୍ଧି ଲାଭ କରିଗଲେ ସେମାନେ। ତେଣୁ ଭଗବାନ ସବୁ ଜାଣନ୍ତି, କାହିଁକି ନା ଆମେ ଜାଣୁନୁ ଆମ ଆସନ୍ତାକାଲି କ'ଣ ହେବ। ଜ୍ୟୋତିଷମାନେ କହିପାରନ୍ତି ଏଇଟା ହେଇପାରେ ସେଇଟା ହେଇପାରେ, କିନ୍ତୁ ତଥାପି ସେଥିରେ ନିର୍ଦ୍ଦିଷ୍ଟତା ନାହିଁ, ସେଇଟା ପରିବର୍ତ୍ତନ ହେଇଯାଇପାରେ, କିନ୍ତୁ ଭଗବାନ ସବୁ ଜାଣନ୍ତି। ଭଗବତ ଗୀତାରେ ଭଗବାନ କହିଲେ, ବେଦାହମ ସମତି ତାହାନି ବର୍ତ୍ତମାନ ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ବେଦାହମ ସମତି ତାହାନି, ମୁଁ ସବୁକିଛି ଜାଣିଛି, ଅତୀତର କଥା ସବୁ ଜାଣିଛି, ଖାଲି ତାଙ୍କର ଭଗବାନ ବିଷୟରେ ନୁହଁ, ସମସ୍ତଙ୍କ ବିଷୟରେ, ଯେତେ ଜୀବ ଅଛନ୍ତି, ଖାଲି ମନୁଷ୍ୟମାନଙ୍କୁ ନୁହନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ଯେତେ ଜୀବ ଅଛନ୍ତି ସମସ୍ତଙ୍କର ଅତୀତ ସେ ଜାଣିଛନ୍ତି। ଆମର ଅତୀତରେ ଆମେ କ'ଣ ଥିଲେ ଭଗବାନ ସବୁ ଜାଣନ୍ତି, ଏବଂ ବର୍ତ୍ତମାନ ଆଣି ଚାର୍ଜୁନ ବର୍ତ୍ତମାନର ଅବସ୍ଥା ମଧ୍ୟ ଭଗବାନ ସବୁ ଜାଣନ୍ତି, ଏବଂ ଭବିଷ୍ୟ ଆଣି ଯେ ଭୂତ ଆଣି ଭବିଷ୍ୟତ ମଧ୍ୟ ଭଗବାନ ଜାଣନ୍ତି, କିନ୍ତୁ ମାଙ୍କୁ ବେଦନ କଶ୍ଚନ ଭଗବାନଙ୍କୁ କେହି ଜାଣିପାରିବେ ନାହିଁ। ବ୍ରହ୍ମା ଆଦି ଦେବତାମାନେ ମଧ୍ୟ କହୁଛନ୍ତି ଆମେ ଜାଣିପାରନ୍ତୁ ନା ଜାଣିପାରୁନାହୁଁ ଭଗବାନ ବିଷୟରେ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା, କିନ୍ତୁ ଭଗବାନ ସବୁ ଜାଣନ୍ତି। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଅର୍ଜୁନ ଯେତେବେଳେ ପଚାରିଲେ, ପ୍ରଭୁ ଅର୍ଜୁନ ଯେତେବେଳେ ଭଗବତ ଗୀତାର ଜ୍ଞାନ ଭଗବାନ ଦେଉଛନ୍ତି, କହୁଛନ୍ତି ସୂର୍ଯ୍ୟ ଦେବତା ବିବସ୍ୱାନ ମୁଁ କହିଥିଲି, ଆମର ମୁଁ ସେଦିନ କହିଥିଲି ଲାଷ୍ଟ ଟାଇମ୍ ଯେଉଁ କଥା କହିଥିଲି, 12,40,00,000 ବର୍ଷ ପୂର୍ବେ ଏହି ଜ୍ଞାନଟି ଭଗବାନ ଦେଇଥିଲେ ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ। ତେଣୁ ଅର୍ଜୁନ ପଚାରିଲେ କେମିତି ଆମେ ଜାଣିବା, କଥଂ କ'ଣ ଅପରଂ ଭଗବତ ଜନ୍ମ ପରଂ ଜନ୍ମ ବିଭସ୍ୱତ କଥଂ ଏତଦ୍ ବିଜାନିୟମ ତୋମାଦୌ ପ୍ରକ୍ତବାନ ଇତି। ଆପଣ ତ ଏବେ ଜନ୍ମ ନେଲେ, ଭଗବାନ ଯେତେବେଳେ ଭଗବତ ଗୀତାର ଜ୍ଞାନ ଦେଉଥିଲେ କୁରୁକ୍ଷେତ୍ର ଯୁଦ୍ଧରେ ସାରଥି ହେଇକରି, ସେତେବେଳେ ତାଙ୍କ ପାଖାପାଖି 90 ବର୍ଷ ହେଇଥିଲା, ଅର୍ଜୁନଙ୍କର ବୟସ ମଧ୍ୟ ସେତିକି ଥିଲା। ତେଣୁ ସେ କହିଲେ କେମିତି ମୁଁ ଜାଣିବି ଯେ ଆପଣ ଏତେ ପୂର୍ବରୁ ଜ୍ଞାନ ଦେଇଥିଲେ ବୋଲି। ସେହି ପ୍ରଶ୍ନର ଉତ୍ତରରେ ଭଗବାନ କହିଥିଲେ, ବହୁନି ମେ ବ୍ୟତୀତ ଆନି ଜନ୍ମାନି ତବ ଚା ଅର୍ଜୁନ ତାନ୍ୟଂ ବେଦ ସର୍ବାଣୀ ନତଂ ବେଦ ପରନ୍ତବ। ଆମେ ବହୁତ ଜନ୍ମ ନେଇଯାଇଛେ, ଭଗବାନ ସବୁ ଜାଣନ୍ତି, କିନ୍ତୁ ଆମେ ସବୁ ଭୁଲି ଯାଇଛେ। ତେଣୁ ଭଗବାନ ଯେ ଜାଣିନାହାନ୍ତି ଯେ ମୁଁ ଯିବି ବନକୁ ଯିବି ତାହା ନୁହଁ, ଭଗବାନ ଜାଣନ୍ତି, କିନ୍ତୁ ଲୀଳା ହେଉଛି। ତେଣୁ ଭଗବାନ ତ୍ୟାଗ କରିଦେଲେ, ତେଣୁ ଆମେ ମଧ୍ୟ ସେଇଭଳି ଭାବେ ସବୁବେଳେ ପ୍ରସ୍ତୁତ ରହିବାର ଅଛି। କେତେବେଳେ କ'ଣ ଆସିବ ପରିସ୍ଥିତି, ସେ ଅନୁସାରେ ସବୁ ପରିସ୍ଥିତିକୁ ଭଗବାନଙ୍କର ଇଚ୍ଛା ଭଳି ଗ୍ରହଣ କରିବାକୁ ପଡ଼ିବ, ସବୁ ହେଉଛି ଭଗବାନ କୃପା। ତେଣୁ ଏହିଭଳି ଭାବରେ ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ ଭାଇ ଭ୍ରାତା ଲକ୍ଷ୍ମଣ ଦେବ ଏବଂ ମାତା ସୀତା ଦେବୀ ଚାଲିଲେ, ବଣକୁ ଚାଲିଲେ। ଏସବୁ କଥା ତ ବର୍ଣ୍ଣନା କରାଗଲା। ଗୁର୍ବର୍ଚ୍ଚ ତ୍ୟକ୍ତ ରାଜ୍ୟ ଏବଂ ବ୍ୟଚରତ ଅନୁବନମ, ଅନୁବନମ କହିଲେ ବିଭିନ୍ନ ବନକୁ ଚାଲିଲେ। 14 ବର୍ଷ କାଳ ଭଗବାନ ବନଭ୍ରମଣ କରିଛନ୍ତି, ବନଭ୍ରମଣ କରିଛନ୍ତି ଭଗବାନ। ବନସ୍ତୁ ସାତ୍ୱିକ ବାସ, ଭାଗବତ 1:25 ଦ୍ୱାରା ବର୍ଣ୍ଣନା କରାଯାଇଛି, ବଣଟା ହେଉଛି ସାତ୍ୱିକ ଗୁଣର ପ୍ରଭାବ ରହିଛି, ସବୁ ସ୍ଥାନର ପ୍ରଭାବ ରହିଛି। ସେଦିନ କହୁଥିଲି ପ୍ରଭୁପଦ ନା ଯେ ସ୍ଥାନର ପ୍ରଭାବ ରହିଛି, ସ୍ଥାନର ପ୍ରଭାବ ବହୁତ ପ୍ରଭାବ ରହିଛି। ସ୍ଥାନ ପାଞ୍ଚଟି କାରଣ ରହିଛି, ସବୁ କାର୍ଯ୍ୟର ପାଞ୍ଚଟି କାରଣ ରହିଛି। ଅଷ୍ଟାଦଶ ଅଧ୍ୟାୟ ଭଗବତ ଗୀତାରେ ଭଗବାନ କହିଲେ, ପଞ୍ଚୈତାନି ମହାବାହୋ କାରଣାନି ନିବୋଧମେ ସାଂଖ୍ୟ କୃତାନ୍ତ ପ୍ରୋକ୍ତାନି ସିଦ୍ଧେ ସର୍ବକର୍ମଣାମ। ଆମେ ଯେଉଁ ସବୁ କାର୍ଯ୍ୟ କରୁଛେ ଆର ସବୁ ପାଞ୍ଚଟି କାରଣ ରହିଛି। କ'ଣ କ'ଣ ନା ଅଧିଷ୍ଠାନ ତଥା କର୍ତ୍ତା କରଣଂଚ ପୃଥକ ବିଧମ ବିବିଧାଶ୍ଚ ପୃଥକ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମମ। ପ୍ରଥମ କାରଣ କହିଲେ ଅଧିଷ୍ଠାନ, ଯେଉଁ ସ୍ଥାନରେ କାର୍ଯ୍ୟ ହେଉଛି ତାହାର ପ୍ରଭାବ ରହିଛି। ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ଆମେ ବନ୍ଧୁକରେ ଗୁଳି ରଖିକି ଫୁଟୁଛେ, ଜଣେ ମୃତ୍ୟୁବରଣ କରୁଛି, ସେ ଗୁଳିର କ'ଣ ଶକ୍ତି ରହିଛି? କିନ୍ତୁ ବନ୍ଧୁକ ସେଇ ଗୁଳିଟାକୁ ଯଦି ଆମେ ଛାଡ଼ିଦେବା, ହାତରେ ଫିଙ୍ଗିଦେବା, ତାର କିଛି ହେବ ନାହିଁ। କିନ୍ତୁ ବନ୍ଧୁକରେ ରହି ଯେତେବେଳେ ସେଇଟାକୁ ଫୁଟାଯାଉଛି, ସେତେବେଳେ ଜଣେ ମୃତ୍ୟୁବରଣ କରୁଛି। ତେଣୁ ସ୍ଥାନର ମହାତ୍ମ୍ୟ, ତେଣୁ ଏଇଭଳି ଭାବରେ ଅଧିଷ୍ଠାନ ତଥା କର୍ତ୍ତା, ଯିଏ କାର୍ଯ୍ୟ କରୁଛନ୍ତି ତାର ମଧ୍ୟ ପ୍ରଭାବ ରହିଛି। ଏବଂ କରଣଂଚ ପୃଥକ ବିଧମ, ବିଭିନ୍ନ ପ୍ରକାର ଯେଉଁ ଇନ୍ଷ୍ଟ୍ରୁମେଣ୍ଟ ରହିଛି କରଣ, ଯାହାଦ୍ୱାରା କାର୍ଯ୍ୟ କରାଯାଉଛି, ସିଏ ମଧ୍ୟ ଗୋଟେ କାରଣ। କରଣଂଚ ପୃଥକ ବିବିଧାସ ପୃଥକ ଚେଷ୍ଟା, ଏବଂ ବିଭିନ୍ନ ପ୍ରକାର ଚେଷ୍ଟା ସବୁ ରହିଛି। ଆପଣମାନେ ଆଜି ସଣ୍ଡେ ପ୍ରୋଗ୍ରାମ ଯୋଗ ଦେବା ପାଇଁ ଚେଷ୍ଟା କରିଛନ୍ତି, ନହେଲେ ଘରେ ରହିଥାନ୍ତେ। ଯେଉଁମାନେ ଆସିପାରିଲେନି ସେମାନେ ଚେଷ୍ଟା କରିପାରିଲେ ନାହିଁ, ଚେଷ୍ଟା ଏଣ୍ଡେଭର ଯାହା କୁହାଯାଏ, ଚେଷ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦୈବଂ ଚୈବାତ୍ର ପଞ୍ଚମମ, ଯେ ଭଗବାନଙ୍କ ଦ୍ୱାରା ସବୁକିଛି ନିର୍ଦ୍ଧାରିତ ହେଉଛି। ତେଣୁ ଭଗବାନ ହିଁ ମୁଖ୍ୟ କାରଣ, ସବୁ କାର୍ଯ୍ୟର କାରଣ। ସବୁକିଛି ସମାନ ଥାଇପାରେ, ଉଦାହରଣ ଦିଆଯାଇଛି ଯେଉଁଭଳି ଭାବରେ ସମୁଦ୍ର ମନ୍ଥନ ଲୀଳାରେ, ସମୁଦ୍ର ମନ୍ଥନ ଲୀଳାରେ ସବୁକିଛି ସମାନ ଥିଲା, ଦେବତାମାନେ ଅସୁରମାନେ ଏକା କାର୍ଯ୍ୟ କରୁଥିଲେ, ସମୁଦ୍ର ମନ୍ଥନ କରୁଥିଲେ। ଭାଗବତ ଅଷ୍ଟସ୍କନ୍ଧ ନବମଧ୍ୟରେ ବର୍ଣ୍ଣନା କରାଯାଇଛି, ସମସ୍ତେ ସବୁ ଗୋଟିଏ ସ୍ଥାନ ଥିଲା, ଗୋଟିଏ କାର୍ଯ୍ୟ ଥିଲା, ଗୋଟିଏ ଇଚ୍ଛା ନେଇକି କରୁଥିଲେ, ସବୁକିଛି ଥିଲା। କିନ୍ତୁ ଦେବତାମାନେ ଅମୃତ ପ୍ରାପ୍ତ ହେଲେ, ଅସୁରମାନେ ସେଥିରୁ ବଞ୍ଚିତ ହେଲେ। କାରଣ କ'ଣ ନା ଗୋଟେ ଶ୍ରୟଣାନ ଦୈତ୍ୟା, ଦେବତାମାନେ ବହୁତ ସହଜରେ ଅମୃତକୁ ପ୍ରାପ୍ତ ହେଲେ, କିନ୍ତୁ ଅସୁରମାନେ ଭଗବାନଙ୍କ ଶରଣରେ ନ ଯାଇଥିବାରୁ ସେମାନେ ସେଥିରୁ ବଞ୍ଚିତ ହେଲେ। ତେଣୁ ଭଗବାନ ଏଇଭଳି ଭାବରେ ବିଭିନ୍ନ ବଣକୁ, ବଣ ହେଉଛି ସାତ୍ତ୍ୱିକ ବାସ, ତିନୋଟି ଯେଉଁ ସତ୍ତ୍ୱ ରଜ ତମ ତିନୋଟି ଗୁଣ ରହିଛି, ସ୍ଥାନର ମଧ୍ୟ ପ୍ରଭାବ ରହିଛି। ଭାଗବତ ଏକାଦଶ ସ୍କନ୍ଧ ପଚିଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ବନସ୍ତୁ ସାତ୍ତ୍ୱିକ ବାସ, ବନଟା ହେଉଛି ସାତ୍ତ୍ୱିକ ବାସ, ସାତ୍ତ୍ୱିକ ଗୁଣର ପ୍ରଭାବ ରହିଛି ସେଠି, ସତ୍ତ୍ୱ ଗୁଣର ପ୍ରଭାବ। ତେଣୁ ମୁନି ଋଷିମାନେ ସେ ବଣକୁ ଯାଉଥିଲେ, ଏଠି ତପସ୍ୟା କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ବଣରେ ସତ୍ୱଗୁଣର ପ୍ରଭାବ ରହିଛି। ଏବଂ ଗ୍ରାମସ୍ୟ ରଜ ଉଚ୍ଚତେ, ଗ୍ରାମମାନଙ୍କରେ ରଜଗୁଣର ପ୍ରଭାବ ରହିଛି। ଏବଂ ଯେଉଁ କ'ଣ ସେ ଯେଉଁ କ'ଣ ଏ ଯେଉଁ ମଧ୍ୟାଳୟ ଇତ୍ୟାଦି ସବୁ, ଏଇଟା ହେଉଛି ତମଗୁଣର ପ୍ରାଧାନ୍ୟ ରହିଛି। କିନ୍ତୁ ଭଗବାନଙ୍କର ମନ୍ଦିର ଏଠି ହେଉଛି ନିର୍ଗୁଣ ଭବେତ, ମନିକେତନ୍ତୁ ନିର୍ଗୁଣ ଭବେତ, ଭଗବାନ ମନ୍ଦିରରେ ଏଇଟା ହେଉଛି ଗୁଣର ପ୍ରଭାବ ନଥାଏ, ନିର୍ଗୁଣ ନିର୍ଗୁଣ ଭବେତ। ତେଣୁ ଏ ସ୍ଥାନର କେତେ ପ୍ରଭାବ ଏଥିରୁ ଆମେ ଜାଣିବା, ଭଗବାନଙ୍କ ମନ୍ଦିରରେ ଭଗବାନଙ୍କର କୃପାରୁ ଏଠି ଗୁଣର ପ୍ରଭାବ ନଥାଏ। ମନିକେତନ୍ତୁ ନିର୍ଗୁଣ ଭବେତ ବୋଲି କୁହାଯାଉଛି। ଆମର ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ଗୁଣରୁ ଉର୍ଦ୍ଧ୍ୱକୁ ଯାଇକରି ନିର୍ଗୁଣ ସ୍ତରକୁ ଯିବା, ବା ବ୍ରହ୍ମଭୂତ ସ୍ତରକୁ ଯିବା। ବ୍ରହ୍ମଭୂତ ସ୍ତରରେ ହିଁ ପ୍ରକୃତରେ ଆମେ ଭକ୍ତି ଲାଭ କରିପାରିବା। ଭକ୍ତିଟା ଭୌତିକ ଜଗତର ନୁହଁ, ଆମେ ଯେଉଁ ଭକ୍ତି କରୁଛେ ଭକ୍ତିଟା ହେଉଛି କ'ଣ ନା, ଏ ଭୌତିକ ଜଗତର ଭକ୍ତି ନୁହଁ। ଭୌତିକ ଜଗତର ତିନୋଟି ଗୁଣ ରହିଛି, ସତ୍ୱ ରଜ ତମ, ଏ ତିନି ଗୁଣରୁ ଉର୍ଦ୍ଧ୍ୱରେ ଏ ଭକ୍ତି ରହିଛି। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା ନ ଶୋଚତି ନ କାଙ୍କ୍ଷତି ସମ ସର୍ବେଷୁ ଭୂତେଷୁ ମଦ୍ଭକ୍ତି ଲଭତେ ପରାମ। ଯେଉଁମାନେ ତିନି ଗୁଣରୁ ଉର୍ଦ୍ଧ୍ୱକୁ ଯିବେ ସେମାନଙ୍କୁ ବ୍ରହ୍ମଭୂତ ବୋଲି କୁହାଯିବ, ବ୍ରହ୍ମଭୂତ ସ୍ତରକୁ ସେମାନେ ଆସିଲେ। ତାର ଲକ୍ଷଣ କ'ଣ ନା, ନ ଶୋଚତି ନ କାଙ୍କ୍ଷତି, ତାଙ୍କର ସୂଚନା ନାହିଁ କି ଆକାଂକ୍ଷା ନାହିଁ। ସୂଚନା କ'ଣ ପାଇଁ ନା, କିଛି ଅତୀତ ପାଇଁ, କେ ବସ୍ତୁ ଚାଲିଗଲା ହଜିଗଲା, ଏସବୁ ପାଇଁ ବିଭିନ୍ନ ପ୍ରକାର ସୂଚନା ରହୁଛି। ଆଉ ଯେଉଁଟା ନାହିଁ ତା ପାଇଁ ଆମର ଆକାଂକ୍ଷା ରହୁଛି। ଭୌତିକ ଜଗତରେ ସମସ୍ତେ ଏଇ ଦୁଇଟି ଭିତରେ ରହିଛନ୍ତି, ସୂଚନା ଏବଂ ଆକାଂକ୍ଷା। ଯାହା ଚାଲିଗଲା ପାଇଁ ସୂଚନା, ଯାହା ନାହିଁ ତା ପାଇଁ ଆକାଂକ୍ଷା। ଇଏ ଜୀବଭୂତ ବୋଲି କୁହାଯାଉ, ଜୀବଭୂତ ସ୍ତର ଏମାନେ ଶତକଡ଼ ଅନେଶତ ଭାଗ ଲୋକ ଏହି ସ୍ତରରେ ଅଛନ୍ତି। କିନ୍ତୁ ଯେଉଁମାନେ ଏ ତ୍ରିଗୁଣର ଉର୍ଦ୍ଧକୁ ଯାଇଛନ୍ତି, ସେମାନେ ତାଙ୍କର ସୂଚନା ନାହିଁ କି ଆକାଂକ୍ଷା ନାହିଁ, ଏବଂ ସେହି ସ୍ତରରେ ସେମାନେ ସମ ସର୍ବେଷୁ ଭୂତେଷୁ, ସମସ୍ତଙ୍କ ପ୍ରତି ସମାନ ସେମାନେ ସାଧୁମାନେ। ଭଗବାନ ଯେଉଁଭଳି ସମସ୍ତଙ୍କ ପ୍ରତି ସମାନ, ସାଧୁମାନେ ମଧ୍ୟ ସେଇଭଳି ଭାବ ସମସ୍ତଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ସବୁ ବ୍ୟବସ୍ଥା କରୁଛନ୍ତି। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାବ ଭବେତ୍। ସମସ୍ତେ କେମିତି ମଙ୍ଗଳରେ ରହିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି, ବେଦରେ ମଧ୍ୟ ସେଥିପାଇଁ ବ୍ୟବସ୍ଥା ରହିଛି, ଏବଂ ସାଧୁମାନେ ମଧ୍ୟ ସେସବୁ କାର୍ଯ୍ୟ କରନ୍ତି। କେମିତି ଲୋକମାନେ ଆନନ୍ଦରେ ରହିବେ, କେମିତି ଭଗବାନ ରାମଚନ୍ଦ୍ରଙ୍କର ରାଜ୍ୟରେ ସେଇଟା ଥିଲା ରାମ ରାଜ୍ୟ। ବର୍ତ୍ତମାନ ମଧ୍ୟ ମହାତ୍ମା ଗାନ୍ଧୀ ବିଶେଷ ଭାବରେ କହୁଥିଲେ ରାମ ରାଜ୍ୟ, ଏ ପର୍ଯ୍ୟନ୍ତ ମଧ୍ୟ ଭାରତବର୍ଷ ସମସ୍ତ ଲୋକ ଜାଣନ୍ତି ରାମ ରାଜ୍ୟ କହିଲେ ବୁଝନ୍ତି, ଯଦିଓ ସେ ଆଜି ଲକ୍ଷ ଲକ୍ଷ ବର୍ଷ ତଳର କଥା, କିନ୍ତୁ ଏତେ ପପୁଲାର ରହିଯାଇ ପ୍ରସିଦ୍ଧ ହୋଇଯାଇଛି ରାମ ରାଜ୍ୟ। ଏବଂ ସେଇଭଳି ଭାବରେ ଗୋଟେ ରାଜ୍ୟ ଥିଲା ଭଗବାନ କୃଷ୍ଣଙ୍କର ରାଜ୍ୟ, ଦୁଇଟି ରାଜ୍ୟ ପ୍ରସିଦ୍ଧ ଥିଲା। ଏବଂ ପ୍ରଭୁପାଦ ମହାରାଜ କହନ୍ତି ଦି ସେମ୍ ରାମ ଆଣ୍ଡ ସେମ୍ କୃଷ୍ଣ ଆର୍ ପ୍ରେଜେଣ୍ଟ ଇନ୍ ଦିସ୍ ସେସ୍ ଅଫ୍ କଳି ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍। ଆମେ ଭାବୁଥିବା ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଯେଉଁମାନେ ଥିଲେ ସେମାନେ ବହୁତ ଭାଗ୍ୟବାନ, କିଛି ଆନନ୍ଦରେ ସେମାନେ ଥିଲେ, ସମସ୍ତେ ଭଗବତ ଧାମକୁ ଗଲେ। ସେହିଭଳି ଭଗବାନ କୃଷ୍ଣଙ୍କ ଲୀଳାରେ ଯେଉଁମାନେ ଥିଲେ ସେମାନେ କେତେ ଭାଗ୍ୟବାନ, ଆମେ ସେଥିରୁ ବଞ୍ଚିତ ତା ନୁହଁ। ଏବଂ ମହାପ୍ରଭୁ ମଧ୍ୟ 500 ବର୍ଷ ତଳେ ମହାପ୍ରଭୁ ଯେ ଆସିଥିଲେ, ମହାପ୍ରଭୁଙ୍କ ଲୀଳାରେ ଯେଉଁମାନେ ଥିଲେ ସେମାନେ ସବୁ ଭଗବତ ଧାମକୁ ଗଲେ, ଏସବୁ କଥା ରହିଛି। ସେମାନେ ଭାଗ୍ୟବାନ, ଆମେ ଭାଗ୍ୟହୀନ ତା ନୁହଁ, ଆମେ ମଧ୍ୟ ଭାଗ୍ୟବାନ, କାରଣ ସେଇ ଭଗବାନ ବିଷୟରେ ଆମେ ଶ୍ରବଣ କରୁଛେ। ପ୍ରଭୁପାଦ ମହାରାଜ କହନ୍ତି ସେହି ଭଗବାନ ରାମଚନ୍ଦ୍ର, ସେହି ଭଗବାନ କୃଷ୍ଣ ବର୍ତ୍ତମାନ ମଧ୍ୟ ଏ ଯୁଗରେ ଅଛନ୍ତି, କଳି ଯୁଗରେ ତାଙ୍କ ନାମରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଭଗବାନଙ୍କର ନାମର ଆଶ୍ରୟ ନେଲେ ଆମେ ମଧ୍ୟ ସେଇଭଳି ଭାବରେ ଆନନ୍ଦ ରହିପାରିବା। ତେଣୁ ଏ ଯେଉଁ ରହିଛି ଗୁଣର ପ୍ରଭାବ ସବୁ ରହିଛି, ବନସ୍ତୁ ସାତ୍ତ୍ୱିକ ବାସ, କିନ୍ତୁ ଭଗବତ ଧାମ ହେଉଛି ତ୍ରିଗୁଣର ଉର୍ଦ୍ଧ୍ୱରେ, ମନ ନିକେତନ ତୁ ନିର୍ଗୁଣ ଭବେ। ତେଣୁ ଭଗବାନ ରାମଚନ୍ଦ୍ର ବିଭିନ୍ନ ଯେଉଁ ବଣକୁ ସବୁ ଯାଉଥିଲେ ସେତେବେଳେ ସେଠିକାର ଯେଉଁ ମୁନି ଋଷିମାନେ ସେଠି ରହୁଥିଲେ, ତାଙ୍କୁ କେତେ ଆନନ୍ଦ ପ୍ରଦାନ କରୁଥିଲେ, ଭଗବାନ କଥା ହିଁ ହେଉଥିଲା ସେଠି, ଭଗବାନ କଥା, ଭଗବାନ ରାମଚନ୍ଦ୍ର ନିଜେ, କିନ୍ତୁ ସେ ମଧ୍ୟ ତାଙ୍କ କଥାରେ ପ୍ରଭାବ ତାଙ୍କ କଥା ପ୍ରତି ଆକର୍ଷିତ ହୁଅନ୍ତି। ସେଥିପାଇଁ ଭଗବାନଙ୍କର ଜଗନ୍ନାଥ ରୂପ, ଭଗବାନ କୃଷ୍ଣ ଯେତେବେଳେ ଦ୍ୱାରକାରେ ରୋହିଣୀ ମା ଭଗବାନ କୃଷ୍ଣଙ୍କର ଏଇ ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରୁଥିଲେ 16108 ରାଣୀଙ୍କ ପାଖରେ, ସେହି ସମୟରେ ଭଗବାନ ଏକଥା ଶୁଣିକିରି ତାଙ୍କର ଏଇ ଜଗନ୍ନାଥ ରୂପ ହେଇଛି। ଭଗବାନ ମଧ୍ୟ ତାଙ୍କର କଥା ପ୍ରତି ଆକର୍ଷିତ ହୁଅନ୍ତି, ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ନାହାମ ତିଷ୍ଠାମି ବୈକୁଣ୍ଠେ ଯୋଗିନାମ ହୃଦୟଂ ଚ ମଦ୍ଭକ୍ତ ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଭଗବାନଙ୍କର ଭକ୍ତ ଯେଉଁଠି ଭଗବାନ କଥା କୁହନ୍ତି ଭଗବାନ ସେଇଠି ରୁହନ୍ତି। ତେଣୁ ବଣରେ ଭଗବାନଙ୍କ ମୁନି ଋଷିମାନେ ଯେଉଁ ତପସ୍ୟା କରୁଥିଲେ, ଏତେ ବର୍ଷ କିଏ କେତେ ବର୍ଷ ଧରି ତପସ୍ୟା କରୁଛନ୍ତି, ଭଗବାନଙ୍କୁ ପାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ଲିମିଟ୍ ନାହିଁ, ଏତିକି ବର୍ଷରେ ଜଣେ ଭଗବାନ ପ୍ରାପ୍ତ ହେବ। ତେଣୁ ଭାଗବତ ଆରମ୍ଭରେ ଖଟୁଆଙ୍ଗ ମହାରାଜଙ୍କୁ ଉଦାହରଣ ଦେଇଛନ୍ତି ସୁଖଦେବ ଗୋସ୍ୱାମୀ। ଖଟୁଆଙ୍ଗ ମହାରାଜ ଭଗବାନ ରାମଚନ୍ଦ୍ରଙ୍କର ପୂର୍ବ ବଂଶଧର, ସିଏ ଏତେ ଶକ୍ତିଶାଳୀ ଥିଲେ ଯେ ଦେବତାମାନଙ୍କ ସହିତ ଯାଇକରି ତାଙ୍କ ସହିତ ମିଶିକରି ଯୁଦ୍ଧ କରୁଥିଲେ ଅସୁରମାନଙ୍କ ବିରୁଦ୍ଧରେ, ଏତେ ତାଙ୍କର ଶକ୍ତି ଥିଲା ଖଟୁଆଙ୍ଗ ମହାରାଜ। ତେଣୁ ଅନ୍ତିମରେ ଯେତେବେଳେ ଦେବତାମାନେ ପରାସ୍ତ କରିଦେଲେ ଅସୁରମାନଙ୍କୁ, ବିଶେଷ ଭାବରେ ଭଗବାନ ଶିବଜୀଙ୍କର ଯେଉଁ ପୁତ୍ର ଆସିଥିଲେ ସ୍କନ୍ଦ କାର୍ତ୍ତିକେୟ, ଯିଏ ହେଉଛନ୍ତି ସେନାନୀ ନା ମହାନ ସ୍କନ୍ଦ ସେନାପତି, ଭଗବାନ ଜଣେ ବିଭୂତି। ତେଣୁ ଦେବତାମାନେ ଖଟୁଆଙ୍ଗ ମହାରାଜ କହିଲେ ଆପଣଙ୍କୁ ଆମକୁ ବହୁତ ସାହାଯ୍ୟ କଲେ, ଆ ପତିବଦଳେ ଆମେ କିଛି ବର ଗ୍ରହଣ କରନ୍ତୁ। ତେଣୁ ସେ ଜାଣିବା ପାଇଁ ଚାହିଁଲେ ମୋର କେତେ ଆୟୁଷ ଅଛି, ସେତେବେଳେ ତାଙ୍କର କୁହାଗଲା ତାଙ୍କର ଆୟୁଷ ଦେଖିଲେ ଆୟୁଷ ଅଛି ଗୋଟିଏ ମୁହୂର୍ତ୍ତ, ଗୋଟିଏ ମୁହୂର୍ତ୍ତ କହିଲେ 48 ମିନିଟ୍ସ 48 ମିନିଟ୍, 48 ମିନିଟ୍ରେ ସେ କହିଲେ ମୋତେ ଗୋଟେ ଦ୍ରୁତଗାମୀ ଯାନ ଦିଅନ୍ତୁ ଯେଉଁଥିରେ କି ମୁଁ ଯିବି ଅଯୋଧ୍ୟାକୁ, ସ୍ୱର୍ଗ ଲୋକରୁ ଆସିଲେ ଅଯୋଧ୍ୟାକୁ, ଏବଂ ସେଇ ସମୟ ଭିତରେ ଆସିକିରି ଅଯୋଧ୍ୟାରେ ଭଗବାନଙ୍କ ରାମଚନ୍ଦ୍ରଙ୍କ ଧ୍ୟାନ କରିକିରି ଭଗବତ ଧାମ ଗଲେ, ଅଯୋଧ୍ୟା ଧାମ ସେ ଚାଲିଗଲେ। ଏ କଥା ଭାଗବତ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଦ୍ୱିତୀୟ ଭାଗବତ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କହିଲେ, ଖଟ୍ୱାଙ୍ଗ ନାମ ରାଜସେ ଜ୍ଞାତା ୟତମ ଆୟୁଷ ମୁହୂର୍ତ୍ତ ସର୍ବମୃତ ସୂର୍ଯ୍ୟ ଜ୍ଞାତ ଗତବାନ ଅଭୟ ହରି। ଯେତେବେଳେ ଜାଣିଲେ ତାଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଅଛି, ସେ ସବୁକିଛି ତ୍ୟାଗ କରି ଭଗବାନଙ୍କ ଶରଣରେ ଧ୍ୟାନ କରିକି ଭଗବାନ ପ୍ରାପ୍ତ ହେଲେ। ଆମର ଇଏ ହେଉଛି ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ଼। ଆମର ଭୌତିକ ଜଗତରେ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ରେ ବହୁତ ରେକର୍ଡ଼ ସବୁ ରହିଛି, କିଏ କେତେ ଜାଣୁଛନ୍ତି, କିନ୍ତୁ ଇଏ ଆମର ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ଼। ଗୋଟିଏ ମୁହୂର୍ତ୍ତରେ ଜଣେ ଭଗବାନ ପ୍ରାପ୍ତ ହୋଇଛନ୍ତି। ଆଉ ମଧ୍ୟ କୁହାଯାଇଛି, ବହୁ ଜନ୍ମ ଯଦି କରେ ଶ୍ରବଣ କୀର୍ତ୍ତନ ତଥାପି ନା ପାଏ କୃଷ୍ଣ ପଦେ ପ୍ରେମ ଧନ। ବହୁ ଜନ୍ମ ଜଣେ ଯଦି ଶ୍ରବଣ କୀର୍ତ୍ତନ କଲେ ମଧ୍ୟ ଭଗବାନ ପାଦ ପଦ୍ମରେ ପ୍ରେମ ହୋଇପାରିବ ନାହିଁ। ତେଣୁ ଏ ଭଗବାନ ପାଇବାଟା ଏଇଭଳି ଭାବରେ ଘଟଣା, ଏଇଭଳି ଭାବରେ କଥା। ତେଣୁ ସବୁବେଳେ ଭଗବାନ କୃପା ଉପରେ ଭରସା ରଖିବାକୁ ପଡ଼ିବ। ତେଣୁ ଏହିଭଳି ଭାବରେ ବଣରେ ଯେଉଁ ମୁନି ଋଷିମାନେ ତପସ୍ୟା କରୁଥିଲେ, ଭଗବାନ ତାଙ୍କୁ ସବୁ କୃପା କଲେ, ତାଙ୍କର ତପସ୍ୟାର ଫଳ ସେମାନେ ପ୍ରାପ୍ତ ହେଲେ। ଭଗବାନ ଆସି ତାଙ୍କ ପାଖରେ ହାଜର ହେଲେ, ଭଗବାନ ଭକ୍ତଙ୍କ ପାଖକୁ ଆସୁଛନ୍ତି, ଭକ୍ତ ଭଗବାନଙ୍କୁ ଅନ୍ୱେଷଣ କରୁଛନ୍ତି, ଭଗବାନ ମଧ୍ୟ ଭକ୍ତଙ୍କ ପାଖକୁ ଆସୁଛନ୍ତି, ଏ ପ୍ରେମର ଆଦାନ ପ୍ରଦାନ ହୁଏ। ତେଣୁ ଏହିଭଳି ଭାବରେ ବିଭିନ୍ନ ବଣରେ ଯାଇକରି ଭଗବାନ ଏଇ ଭଗବାନ କଥା ସବୁ ଚାଲିଥାଏ। ଭଗବାନ କଥା ମୁନି ଋଷିମାନେ ତାଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି ଭଗବାନ କଥା କହିବେ। ଆମର ଯେତେବେଳେ ପରୀକ୍ଷିତ ମହାରାଜ ଯେତେବେଳେ ଅଭିଶାପଗ୍ରସ୍ତ ହୋଇଗଲେ, ସେତେବେଳେ ମଧ୍ୟ ସୁଖଦେବ ଗୋସ୍ୱାମୀ ତାଙ୍କୁ କହିଲେ, ଏଇ କଥା କହିଥିଲେ, ତବାପି ତରି କୌରଭ୍ୟ ସପ୍ତାହ ଜୀବିତା ଅଭିବଧି ଉପକଳ୍ପ ତତ୍ ସର୍ବମ ତାବତ୍ ଯତ୍ ସାମ୍ପ୍ରାୟିକମ୍। ପ୍ରଥମେ ଆଶ୍ୱାସନ ଦେଇଥିଲେ ପରୀକ୍ଷିତ ମହାରାଜଙ୍କୁ, ପରୀକ୍ଷିତ କାହିଁକି ତୁମେ ଚିନ୍ତା କରୁଛ, ଖଟୁଆଙ୍କ ରାଜର୍ଷି ଥିଲେ ଯାହାଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଥିଲା, ସେ ଭଗବାନ ପ୍ରାପ୍ତ ହୋଇଗଲେ। ତୁମର ତ ଶହେ ଗୋଟିଏ ସପ୍ତାହ ରହିଛି, ପର୍ଯ୍ୟାପ୍ତ ସମୟ ରହିଛି, ସେହିସବୁ କାର୍ଯ୍ୟ କର ଯାହାଫଳରେ କି ସାମ୍ପ୍ରାୟିକମ୍ ପରଜନ୍ମ ପାଇଁ ମଧ୍ୟ ଆମେ ଶାନ୍ତି ପ୍ରାପ୍ତ ହୋଇପାରିବା। କ'ଣ ସେଇଟା ନା, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଚିତା ଅଭୟମ୍। ଏ ଶ୍ଳୋକଟି ପାଖାପାଖି ପାଖାପାଖି ସମାନ ଶ୍ଳୋକ ଦୁଇଟା ରହିଛି। ସୁତ ଗୋସ୍ୱାମୀ ଆରମ୍ଭରେ କହିଛନ୍ତି ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ଏବଂ ସୁଖଦେବ ଗୋସ୍ୱାମୀ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି। ତସ୍ମାତ୍ ଭାରତ ସର୍ବାତ୍ମା, ତସ୍ମାତ୍ କହିବାର ଉଦ୍ଦେଶ୍ୟ ହେଉଛି ଲୋକମାନେ ସେଇଟା କରୁନାହାନ୍ତି। ହଜାର ହଜାର ଲୋକ ଭାଗବତ ଆରମ୍ଭରେ ସୁଖଦେବ ଗୋସ୍ୱାମୀ କହିଲେ ଲୋକମାନେ ଯାହା କରିବା କଥା ନୁହଁ ତାହା ହିଁ କରୁଛନ୍ତି। କାରଣ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ କ'ଣ ମୋର କର୍ତ୍ତବ୍ୟ ଏବଂ କ'ଣ କରିବା କଥା ନୁହଁ। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ପ୍ରଶ୍ନର ଉତ୍ତର ଦେଉଛନ୍ତି, ଏତେ ଅଭିଭୂତ ହୋଇଯାଇଥିଲେ ସେ ପ୍ରଶ୍ନରେ ଯେ ମଙ୍ଗଳାଚରଣ କରିବା ପାଇଁ ତ ଭୁଲିଗଲେ। ତେଣୁ ସେ କହିଲେ ଲୋକମାନେ ଯେଉଁ ବିଷୟରେ କରିବା କଥା ନୁହଁ ତାହା ହିଁ କରୁଛନ୍ତି। ତେଣୁ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଯିଏକି ହରି, ତାଙ୍କର ତିନୋଟି ବିଶେଷଣ ଦେଇଛନ୍ତି। ସିଏ ହେଉଛନ୍ତି ସର୍ବାତ୍ମା, ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି। ସିଏ ହେଉଛନ୍ତି ଭଗବାନ, ସମସ୍ତ ସବୁ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସିଏ, ଏବଂ ସିଏ ହେଉଛନ୍ତି ଈଶ୍ୱର, ସବୁକିଛି ନିୟନ୍ତ୍ରଣ କରନ୍ତି ସିଏ। ସିଏ ହେଉଛନ୍ତି ହରି, ହରି ବିଶେଷ ପଦ ଏବଂ ତିନୋଟି ବିଶେଷଣ ପଦ ଆମର ଆଚାର୍ଯ୍ୟ ଟୀକାରେ କହନ୍ତି। ତେଣୁ ତାଙ୍କ ବିଷୟରେ ଶୁଣିବା କଥା, ଶ୍ରୋତବ୍ୟ କୀର୍ତ୍ତିତ, ଯେଉଁମାନେ ଶ୍ରବଣ କରିବେ ସେମାନେ ଭବିଷ୍ୟତ କୀର୍ତ୍ତନ କରିବେ। ଭକ୍ତି ଆରମ୍ଭ ହେଉଛି ଶ୍ରବଣରୁ, ତାପରେ ସେମାନେ କୀର୍ତ୍ତନ କରିବେ। ଏବଂ ଶୁଣିବା ପାଇଁ ନାହାନ୍ତି କେହି, ବା କେହି କହିବା ପାଇଁ ନାହାନ୍ତି, ବା ଶୁଣିବା ପାଇଁ ନାହାନ୍ତି କି କହିବା ପାଇଁ ନାହାନ୍ତି, ତାହେଲେ ସ୍ମରଣ କରିବେ। ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତା ଅଭୟମ୍, ଯେଉଁମାନେ ମୃତ୍ୟୁ ପାର ହେବା ପାଇଁ ଚାହୁଁଛନ୍ତି, ଅଭୟ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଏଇ ତିନୋଟି କାର୍ଯ୍ୟ କରିବେ। ଭକ୍ତିର ଯେଉଁ ନଅଟି ଅଙ୍ଗ ରହିଛି ତା ଦ୍ୱାରା ଏଇ ତିନୋଟି ମୁଖ୍ୟ। ତେଣୁ ଭଗବାନ ଏହିଭଳି ଭାବରେ ବିଭିନ୍ନ ବର୍ଣ୍ଣରେ ଏ ମୁନି ଋଷିମାନଙ୍କ ସହିତ ଏହିଭଳି ଭାବରେ ଭଗବାନ କଥା ଆଲୋଚନା ହେଉଥିଲା। ଭଗବାନ ନିଜେ ବଶିଷ୍ଠ, ଆମର ବଶିଷ୍ଠ ତ କହୁଥିଲେ ତାଙ୍କର କୁଳଗୁରୁ, ବିଶ୍ୱାମିତ୍ର ମଧ୍ୟ ଭଗବାନଙ୍କ ବିଭିନ୍ନ ସବୁ ଅବତାରମାନଙ୍କ ବିଷୟରେ ଭଗବାନ ରାମଚନ୍ଦ୍ରଙ୍କୁ ସବୁ କହୁଥିଲେ, ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ସବୁ ଶ୍ରବଣ କରୁଥିଲେ, ଭଗବାନ ନିଜ କଥା ମଧ୍ୟ ଶ୍ରବଣ କରନ୍ତି। ତେଣୁ ଏହିଭଳି ଭାବରେ ବ୍ୟଚତ ଅନୁବନମ ପଦ୍ମ ପଦ୍ଭ୍ୟାମ ପ୍ରାୟା ପାଣି ସ୍ପର୍ଶାକ୍ଷମାଭ୍ୟାମ, ତାଙ୍କର ଏତେ ସୁକୋମଳ ପଦ ରହିଛି। ସେତେବେଳେ କ'ଣ କହୁଛନ୍ତି ନା, ପଦ୍ମପଦ୍ଭ୍ୟାମ୍, ତାଙ୍କ ପାଦ ପାଦ ପଦ୍ମ, ପଦ୍ମଠାରୁ ଆହୁରି କୋମଳ, ପଦ୍ମଠାରୁ ଆହୁରି କୋମଳ। ପ୍ରିୟାୟା ପାଣି ସ୍ପର୍ଶା କ୍ଷମାଭ୍ୟାମ, ପ୍ରିୟା ସୀତା ଦେବୀ ଯେତେବେଳେ ତାଙ୍କର ପଦରେ ହସ୍ତ ଦେଉଥିଲେ ସେତେବେଳେ ମଧ୍ୟ ପାଣି ସ୍ପର୍ଶା ଅକ୍ଷମ, ତାଙ୍କର ପାଣି ତାଙ୍କର ହସ୍ତ ଯେତେବେଳେ ସ୍ପର୍ଶରେ ତାଙ୍କୁ କଷ୍ଟ ଲାଗୁଥିଲା। ଭଗବାନଙ୍କର ଏତେ ସୂକ୍ଷ୍ମ ପଦ ରହିଛି, ଆମେ ଆମେ ଏଇଟାକୁ ବୁଝିପାରିବା ନାହିଁ। ସୀତାଦେବୀଙ୍କର ହସ୍ତ କେତେ କୋମଳ, କିନ୍ତୁ ତଥାପି ସେ ତାଙ୍କର ପଦରେ ଯେତେବେଳେ ହସ୍ତ ଦେଉଥିଲେ ତାଙ୍କୁ କଷ୍ଟ ଲାଗୁଥିଲା। ତେଣୁ ଭ୍ୟାମ ମୃଜିତ ପଦରେ ହେଉଛି ହରିନ୍ଦ୍ରାମ ଯା ଭ୍ୟାମ, ଏଇଭଳି ଭାବରେ ସେ ଯେଉଁ ପଥକୁ ଅତିକ୍ରମ କରୁଥିଲେ ସେଇଟାକୁ ମୃଜିତ ପଥ ରୁଜ ତାଙ୍କର ପଥଶ୍ରମକୁ ଦୂର କରୁଥିଲେ ହରିନ୍ଦ୍ରାନୁଜାଭ୍ୟାମ। ହରିନ୍ଦ୍ର ହରିଙ୍କର ବା ଯେଉଁ ରହିଛନ୍ତି କିଏ ଲକ୍ଷ୍ମଣ ଦେବ ବା ପରେ ହନୁମାନ ଆସିଲେ, ବିଭୀଷଣ ଇଏ ଆସିବେ, ଆମର ସୁଗ୍ରୀବ ଆସିବେ, ଏମାନେ ମଧ୍ୟ ତାଙ୍କର ପଥଶ୍ରମକୁ ଦୂର କରୁଥିଲେ। ଏବଂ ବୈରୂପ୍ୟା ଶୃପଣଖା, ଶୃପଣଖା ଏଇଭଳି ଭାବରେ ଆମେ ପ୍ରଭୁ ଆମକୁ ନେଇକରି ଚିତ୍ରକୂଟ ଆଶ୍ରମରେ ଛାଡ଼ିକରି ଆସିଥିଲେ, ଆମେ ତାଙ୍କୁ ନେବା ବର୍ତ୍ତମାନ ପଞ୍ଚବଟୀ ଆଶ୍ରମକୁ ନେବା, ଚିତ୍ରକୂଟରୁ ତାପରେ ପଞ୍ଚବଟୀ ଯିବେ ସେମାନେ, ନାସିକ ନାସିକ ପାଖରେ ରହିଛି ପଞ୍ଚବଟୀ, ସେଇଠି ଦଣ୍ଡକାରଣ୍ୟ ଅରଣ୍ୟ ସବୁ ଦେଇ ଯାଉଥିବେ, ଦଣ୍ଡକାରଣ୍ୟ ମନରେ ସେମାନେ ତାଙ୍କର ରୂପ ଦେଖିକରି ସେମାନେ କହିବେ ଭଗବାନଙ୍କ ସଙ୍ଗ ଲାଭ କରିବେ, ସଙ୍ଗ ଲାଭ କରିବା ପାଇଁ କହିବେ। ତେଣୁ ଭଗବାନ ନୀରବ ରହିବେ, ମୌନଂ ସମ୍ମତି ଲକ୍ଷଣ ବୋଲି କୁହାଯାଏ, ତେଣୁ ଭଗବାନ ସେଥିରେ ସମ୍ମତି ପ୍ରଦାନ କଲେ, କିନ୍ତୁ ଏ ଜନ୍ମରେ ନୁହଁ। ଭଗବାନ ରାମଚନ୍ଦ୍ର ଏକ ପତ୍ନୀ ବ୍ରତ, ଭଗବାନଙ୍କର ମର୍ଯ୍ୟାଦା ପୁରୁଷୋତ୍ତମ, ସେ ସବୁ ମର୍ଯ୍ୟାଦା ସ୍ଥାପନ କରିଛନ୍ତି, କିନ୍ତୁ ଭଗବାନ କୃଷ୍ଣ ହେଉଛନ୍ତି ଲୀଳା ପୁରୁଷୋତ୍ତମ, ଲୀଳାରେ ତାଙ୍କର ରହିଛି ଶ୍ରେଷ୍ଠତା ରହିଛି, କିନ୍ତୁ ଏଥିରେ ମର୍ଯ୍ୟାଦା ସେ ମର୍ଯ୍ୟାଦାକୁ ରଖିନାହାନ୍ତି, ମର୍ଯ୍ୟାଦା ତ୍ୟାଗ କରିଦେଇଛନ୍ତି ଭଗବାନ କୃଷ୍ଣ। ମର୍ଯ୍ୟାଦା ପୁରୁଷୋତ୍ତମ ହେଉଛନ୍ତି ଭଗବାନ ରାମଚନ୍ଦ୍ର, ତେଣୁ ସାଧାରଣ ଲୋକମାନେ ଭଗବାନ ରାମଚନ୍ଦ୍ର ଲୀଳାକୁ ବୁଝିପାରିବେ, ଭଗବାନ କୃଷ୍ଣଙ୍କ ଲୀଳାଟା ବୁଝିବାଟା ସହଜ ନୁହଁ, କାରଣ ସେଥିରେ ମର୍ଯ୍ୟାଦା ନାହିଁ। ଯେତେବେଳେ ଭଗବାନଙ୍କ ଲୀଳା ବର୍ଣ୍ଣନା କରାଯାଉଛି, ସବୁଠାରୁ ଶ୍ରେଷ୍ଠ ଲୀଳା ଭଗବାନ କୃଷ୍ଣଙ୍କର ହେଉଛନ୍ତି ରାସଲୀଳା, ରାସଲୀଳା ଦଶମ ସ୍କନ୍ଧ 29 ଅଧ୍ୟାୟରୁ 35, 29ରୁ 33 ପାଞ୍ଚଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ସେତେବେଳେ ପରୀକ୍ଷିତ ମହାରାଜ କହିଲେ, ଭଗବାନ କାହିଁକି ଏଭଳି ନିନ୍ଦନୀୟ କାର୍ଯ୍ୟ କଲେ, ଅଧର୍ମ କାର୍ଯ୍ୟ କାହିଁକି କଲେ, ଭଗବାନ ଲୀଳା ଲୀଳା ପୁରୁଷୋତ୍ତମ ତାକୁ ବୁଝିପାରିବେ ନାହିଁ ସମସ୍ତେ, କିନ୍ତୁ ଭଗବାନ ରାମଚନ୍ଦ୍ରଙ୍କର ପୁରୁ ଲୀଳା ହେଉଛି ମର୍ଯ୍ୟାଦା ପୁରୁଷୋତ୍ତମ, ମର୍ଯ୍ୟାଦା ଲଙ୍ଘନ କରିନାହାନ୍ତି। ତେଣୁ ଯାହା ବି ହେଉ, ଏଇଭଳି ଭାବରେ ଯେତେବେଳେ ସେ ନୀରବ ରହିଲେ, ତାର ଅର୍ଥ ସେ ସମ୍ମତି ଦେଲେ, ପରେ ଯେତେବେଳେ ଭଗବାନ ସେ ରାମକୃଷ୍ଣ ରୂପରେ ଆସିଛନ୍ତି, ଏବଂ କୃଷ୍ଣ ରୂପରେ ଆସିଥିଲେ ଯେତେବେଳେ, ସେତେବେଳେ ସେ ଏଇ ଦଣ୍ଡକାରଣ୍ୟର ସନ୍ନ୍ୟାସୀ ଯେଉଁ ମୁନି ଋଷିମାନେ ସେମାନେ ସବୁ ଗୋପୀ ହେଇକରି ଭଗବାନଙ୍କ ସଙ୍ଗ ଲାଭ କରିଛନ୍ତି। ମୁନିଚରିମାନେ ରହିଛନ୍ତି, ଋଷିଚରିମାନେ ରହିଛନ୍ତି, ବେଦମାନେ ମଧ୍ୟ ଗୋପୀ ରୂପରେ ଆସିଛନ୍ତି, ବହୁତ ପ୍ରକାର ଗୋପୀ ସବୁ ରହିଛନ୍ତି ସେଥିରେ, କୋଟି କୋଟି ଗୋପୀ ଥିଲେ, 100 କୋଟି ବୋଲି କୁହାଯାଏ, ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ଏଇଭଳି ଭାବରେ ଯେତେବେଳେ ଯାଇକରି ପହଞ୍ଚିଗଲେ ପଞ୍ଚବଟୀରେ ସେଠି ବର୍ତ୍ତମାନ ମଧ୍ୟ ଗଲେ ଆପଣ ଦେଖିବେ ଗୋଟେ ଗୁମ୍ଫା ରହିଛି, ସେ ଗୁମ୍ଫାରେ ଯାହା ହଉ ସେଠି ରହୁଥିଲା ବେଳେ, ସେହି ସମୟରେ ବୈରୂପ୍ୟା ଶୃପଣଖା, ଶୃପଣଖା କହିଲେ ରାବଣର ଭଉଣୀ, ରାବଣ କୁମ୍ଭକର୍ଣ୍ଣ ଏବଂ ବିଭୀଷଣ ଏବଂ ଇଏ ହେଉଛନ୍ତି କ'ଣ ତାଙ୍କ ନା ଶୃପଣଖା, ଏ ତିନି ଭାଇ ଗୋଟେ ଭଉଣୀ, ଏମାନେ ସବୁ ବିଶ୍ରବାଙ୍କର ନନ୍ଦନ କି ଗୋଟିଏ ପତ୍ନୀର କେଶିନୀ ନା କ'ଣ ତାଙ୍କ ନା, ତାଙ୍କର ଏମାନେ ଥିଲେ ସନ୍ତାନମାନେ, କିନ୍ତୁ ଆଉ ଜଣେ ପତ୍ନୀଙ୍କର ଗର୍ଭରୁ ଆସିଥିଲେ କୁବେର କ'ଣ ତାଙ୍କ ନା, କୁବେର ନା କିଏ କୁବେର ନା, ହଁ। ତେଣୁ ଏଇଭଳି ଭାବରେ ଯେଉଁ ରହିଛନ୍ତି ଭଗବାନ, ଯେତେବେଳେ ଯାଇ ପହଞ୍ଚିଗଲେ ପଞ୍ଚବଟୀରେ, ସେହି ସମୟରେ ଶୃପଣଖା ଆସି ପହଞ୍ଚିଗଲା, ଶୃପଣଖାର ଲୀଳା ଗୋଟେ ହେଲା ସେଠି, ଶୃପଣା ଦେଖିକରି ତାଙ୍କ ରୂପ ଦେଖି ଆକୃଷ୍ଟ ହେଇଗଲା, ଭଗବାନ ରୂପ ଆକୃଷ୍ଟ ହେଇଗଲା। ତେଣୁ ସେ କହିଛନ୍ତି ଯେ ବହୁତ ସୁନ୍ଦର ଭାବରେ ଆମର ଗୋସ୍ୱାମୀ ତୁଳସୀଦାସ ବର୍ଣ୍ଣନା କରିଛନ୍ତି ସେଇଟା, ଯେ କ'ଣ ନା ଆପଣଙ୍କ ଭଳି ତୁମ ସମ ପୁରୁଷ ମୋ ସମ ନାରୀ ଏଇଭଳି ଭାବରେ କହୁଛନ୍ତି। ଏଇଟା ହେଉଛି କେଉଁ କାଣ୍ଡରେ, ପ୍ରଥମ କାଣ୍ଡ ହେଲା ଭଗବାନର ବାଳକାଣ୍ଡ। ବାଳକାଣ୍ଡରେ ଆପଣ ଦେଖିଲେ ପିଲା ଜନ୍ମ ହେଲେ ଯେଉଁ ଋଷ୍ୟଶୃଙ୍ଗ ଋଷି ଆସିକରି ସେ ଯଜ୍ଞ କରିଥିବେ। ଋଷ୍ୟଶୃଙ୍ଗ ଋଷି ଆସି ଚାରୁ ପ୍ରଦାନ କରି, ଋଷ୍ୟଶୃଙ୍ଗ ହେଉଛନ୍ତି ବିଭାଣ୍ଡକ ପୁତ୍ର, ଏ ମୂଳ ରାମାୟଣରେ ବର୍ଣ୍ଣନା କରାଯାଇଛି। ଏବଂ ସେ ଯେତେବେଳେ ଦେବେ ସେ ଚାରୁକୁ, ସେ ଚାରୁକୁ ଯେତେବେଳେ ତିନି ପତ୍ନୀଙ୍କୁ ଦେବେ, ତାଙ୍କର ଚାରି ପୁତ୍ର ଯାହା ଦେବେ। 60,000 ବର୍ଷରେ ଭଗବାନ ଦଶରଥଙ୍କର ଏହି ଚାରି ପୁତ୍ର ଆସିଥିଲେ ବୋଲି କୁହାଯାଏ, ମୂଳ ବାଲ୍ମୀକି ରାମାୟଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ବାଳକାଣ୍ଡ ପରେ ଆସିଲା ଦ୍ୱିତୀୟ କାଣ୍ଡ ହେଉଛି ଅଯୋଧ୍ୟା କାଣ୍ଡ। ଅଯୋଧ୍ୟା କାଣ୍ଡରେ ଭଗବାନ ଯେଉଁ ବିବାହ କଲେ, ଏସବୁ ଯିବେ ବିଶ୍ୱାମିତ୍ର ଯିବେ ତାଙ୍କୁ ନେଇକରି ଏସବୁ ସବୁ କଲେ ଅଯୋଧ୍ୟା କାଣ୍ଡ, ବିବାହ ଇତ୍ୟାଦି ସବୁ ବର୍ଣ୍ଣନା କରାଯିବ। ଦ୍ୱିତୀୟ କାଣ୍ଡ ହେଉଛି ଅଯୋଧ୍ୟା କାଣ୍ଡ, ଏବଂ ତୃତୀୟ କାଣ୍ଡ ହେଉଛି ଅରଣ୍ୟ କାଣ୍ଡ। ଭଗବାନ ଯିବେ ବଣକୁ ଯାଉଛନ୍ତି, ଏ ଅରଣ୍ୟ କାଣ୍ଡକୁ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇଠିରେ କହୁଛନ୍ତି ସିଏ କ'ଣ ନା, ତୁମ ସମ ପୁରୁଷ ନା ମୋ ସମ ନାରୀ, ଏହା ସଂଯୋଗ ବିଧି ବିଚାରି, ଏଇଭଳି ଭାବରେ ଗୋସ୍ୱାମୀ ତୁଳସୀଦାସ ବର୍ଣ୍ଣନା କରିଛନ୍ତି। ଏତେ ସୁନ୍ଦର ଭାବରେ ତାଙ୍କର ଭଗବାନ ରାମଚନ୍ଦ୍ରଙ୍କ ରୂପ ଦେଖି ସେ ଆକର୍ଷିତ ହୋଇଗଲେ, ମୋହିତ ହୋଇଗଲେ, ତାଙ୍କୁ ପତି ରୂପରେ ପାଇବା ପାଇଁ ଚେଷ୍ଟା କରିଥିଲେ ବା କରୁଥିଲେ, ବହୁତ ସୁନ୍ଦର ରୂପରେ ଯାଇଥିଲେ ସିଏ। କିନ୍ତୁ ଭଗବାନ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ, ସିଏ କହିଲେ ନା ମୁଁ ମର୍ଯ୍ୟାଦା, ମୋର ଏକ ପତ୍ନୀ ବ୍ରତ, ମୁଁ ଏକ ପତ୍ନୀ, ମୋର ମୁଁ ବିବାହ ପ୍ରଥମେ କହିଲେ ମୁଁ ବିବାହ ହୋଇଛି ନା, ବିବାହ ହେଲେ କିଛି ଅସୁବିଧା ନାହିଁ, କ୍ଷେତ୍ରୀୟ ଅନେକ ପତ୍ନୀ ଧାରଣ କରିପାରିବେ, ବେଦରେ ବର୍ଣ୍ଣନା କରାଯାଇଛି ଜଣେ ଅନେକ ପତ୍ନୀ ଗ୍ରହଣ କରିପାରିବ। ତେଣୁ ସିଏ କହିଲେ ନା ମୁଁ ମର୍ଯ୍ୟାଦା, ମୁଁ ମୋର ଏକ ପତ୍ନୀ ବ୍ରତ ଧାରଣ କରିଛି। ତେଣୁ ଯେତେବେଳେ ପୁଣି ତାଙ୍କ ମନ ଇଏ, ତାପରେ ସେ କହିଲେ ଠିକ୍ ଅଛି ମୋର ଭାଇ ସେଠି ଅଛି ତାଙ୍କୁ ପଚାର। ଆମର ବୈଦେଶିକ ବିଳାସରେ ଇଏ ରଚନା କରିଛନ୍ତି ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ, ସବୁ ତାଙ୍କର କାବ୍ୟ ସବୁ ବହରେ ଆରମ୍ଭ ହେଇଛି, ବାବୁ ନାକ ଶ୍ରୀ ଦାନ ଯୋଗ୍ୟ ଦୋଷାକୁ, ଏଇଭଳି ଭାବରେ ଗୋଟେ ରଚନା କଲେ। ଏଇଟା ଆମେ ପଢ଼ୁଥିଲୁ ପିଲାଦିନେ, ଏ ଶ୍ରେଷ ଅଳଙ୍କାର ବୋଲି କୁହାଯାଏ। ବାବୁ ନାକ ଶ୍ରୀ ଦାନ ଯୋଗ୍ୟ ଦୋଷାକୁ ବିହର କାନନ କରି ଆଲିଙ୍ଗନକୁ, ଏଇଟାକୁ ପଢ଼ିକିରି ସୁପର୍ଣ୍ଣକା ଭାବିଲା ରକ୍ଷଣ ଦେ ମୋତେ ବିବାହ କରି ଭଲ ହେଲା, ଗୋରା ଅଛନ୍ତି ସିଏ। କିନ୍ତୁ ଲକ୍ଷ୍ମଣ ଦେବ ଜାଣନ୍ତି କ'ଣ ତାର ଅର୍ଥ, ସେ ବୁଝିଲେ ତାର ନାକକୁ କାଟିଦେଲେ, ନାକ କାନକୁ କାଟିଦେଲେ। କାଟିଦେଲା ପରେ ସେ ଯାଇକରି ରାବଣ ପାଖରେ ଆସିକରି ଏଇଭଳି ଭାବରେ ଆପତ୍ତି କଲା, ଏବଂ ସୀତାଦେବୀଙ୍କର ସୌନ୍ଦର୍ଯ୍ୟକୁ ଏଭଳି ଭାବେ ବର୍ଣ୍ଣନା କଲା ରାବଣର କାମ ଭାବ ଯାହା ଥିଲା। ତେଣୁ ଏଇଭଳି ଭାବରେ ଯେତେବେଳେ ହେଇକରି କ'ଣ ଶୂର୍ପଣଖା, ଶୂର୍ପଣଖା ପରେ ଅବଶ୍ୟ କୁହାଯାଏ, ଆଚାର୍ଯ୍ୟମାନେ କୁହନ୍ତି ଯେ ସିଏ ଭଗବାନ କୃଷ୍ଣଙ୍କର ଲୀଳାରେ ସେ କୁବଜା ରୂପରେ ଆସିଥିଲେ, ଏବଂ ଭଗବାନ ତାଙ୍କର ସଙ୍ଗ ପ୍ରଦାନ କରିଥିଲେ, ତାଙ୍କର ଯେଉଁ କାମନା ଥିଲା ଭଗବାନଙ୍କୁ ପତି ରୂପରେ ପାଇବା ପାଇଁ ସେ ତାକୁ ପାଇ ପ୍ରାପ୍ତ ହୋଇଥିଲେ। ଅନେକ ବର୍ଷ ପରେ ତ୍ରେତା ଯୁଗରୁ ଦ୍ୱାପର ଯୁଗରେ ଭଗବାନ ସେ ପ୍ରାପ୍ତ ହୋଇଥିଲେ, ଭଗବାନ ଲୀଳାରେ ଆସିବ, ଏଇଟା ମଥୁରା ଲୀଳାରେ ଆସିବ। ଯାହା ହଉ, ଏଇଭଳି ଭାବରେ ରାବଣ ସୀତାଙ୍କର ଯେଉଁ ବର୍ଣ୍ଣନା ଶୁଣିକି ସୁପର୍ଣ୍ଣଖା ଏଭଳି ଭାବରେ ବର୍ଣ୍ଣନା କଲା ସୀତାଦେବୀଙ୍କର ସୌନ୍ଦର୍ଯ୍ୟ ରହିଛି, ସୀତାଦେବୀଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି, ସୀତାଦେବୀଙ୍କର ସୌନ୍ଦର୍ଯ୍ୟକୁ ସମସ୍ତେ ଦେଖିପାରିବେ ନାହିଁ। ଆମେ କହୁଥିଲୁ ଭଗବାନ କୃଷ୍ଣଙ୍କ ଲୀଳାରେ ଭଗବାନ ଯେଉଁ ଆମର ସେହି ସୀତାଦେବୀ ଆସିଥିଲେ ରୁକ୍ମିଣୀ ଦେବୀ ରୂପରେ, ରୁକ୍ମିଣୀ ଦେବୀଙ୍କର ରୂପକୁ ଯେତେବେଳେ ଦେଖୁଥିଲେ ସେ ପୃଥିବୀର ସମସ୍ତ ରାଜାମାନେ ସବୁ ଆସିଥିଲେ, ସବୁ ଅସ୍ତ୍ର ଉତ୍ତୋଳନ କରି ରହିଥିଲେ ରୁକ୍ମିଣୀଙ୍କୁ ସୁରକ୍ଷା ଦେବା ପାଇଁ। କିନ୍ତୁ ରୁକ୍ମିଣୀଙ୍କର ଯେତେବେଳେ ରୂପ ଦେଖିଦେଲେ, ତାଙ୍କ ରୂପ ସେମାନେ ଦେଖିପାରିବେ ନାହିଁ, ତାଙ୍କର କେବଳ ମାୟାର ରୂପକୁ ଦେଖି ସେମାନେ ସବୁ ମୂର୍ଚ୍ଛା ହୋଇକି ପଡ଼ିଯାଇଥିଲେ। ତେଣୁ ସେହିଭଳି ଭାବେ ରାବଣ କେମିତି ଲକ୍ଷ୍ମୀଦେବୀଙ୍କର ବା ସୀତାଦେବୀଙ୍କର ହରଣ କରିବ, ମାୟା ଛାୟା ସୀତାଙ୍କୁ ହରଣ କରିଥିଲେ, ପ୍ରକୃତ ସୀତାଙ୍କୁ ହରଣ କରିନାହାନ୍ତି। ଏସବୁ ବହୁତ ଲୀଳା ରହିଛି, ଆମେ ଖାଲି ସଂକ୍ଷେପରେ କହୁଛେ। ତେଣୁ ଏହିଭଳି ଭାବରେ ଯେତେବେଳେ ରାବଣ ଶୁଣିଲେ ସୌନ୍ଦର୍ଯ୍ୟ ରହିଛି, ଏତେ ସୌନ୍ଦର୍ଯ୍ୟ ରହିଛି, ତାଙ୍କର କାମ ଭାବ ଯାହା ଥିଲା ରାବଣଙ୍କର, ତେଣୁ ସିଏ କ'ଣ କଲେ ନା ମାରିଚଙ୍କ ପାଖକୁ ଗଲେ, ତାଙ୍କର ମାମୁଁ ହେବେ ମାରିଚ, ମାରିଚଙ୍କ ପାଖକୁ ଯାଇକରି, ଆ ପୂର୍ବରୁ ଆମେ କହିଥିଲେ, ପ୍ରଭୁ କହିଥିଲେ ଯେଉଁ ମାରିଚ ଏବଂ ସୁବାହୁ ଏଇ ଦୁଇ ଜଣ ଏମାନେ ସବୁ କ'ଣ ବିଶ୍ୱାମିତ୍ରଙ୍କ ଯଜ୍ଞରେ ବାଧା ପ୍ରଦାନ କରୁଥିଲେ, ତେଣୁ ଭଗବାନ ରାମଚନ୍ଦ୍ର ସୁବାହୁକୁ ହତ୍ୟା କରିଥିଲେ ଏବଂ ମାରିଚକୁ ଗୋଟିଏ ତୀର ମାରିଥିଲେ ଯେଉଁଠିକି ସେ 100 ଯୋଜନ ଦୂରରେ ଯାଇ ପଡ଼ିଥିଲା। ତେଣୁ ତା ପରଠୁ ଆଉ ସେ ଚିନ୍ତା କରୁନଥିଲା ଭଗବାନ ରାମଚନ୍ଦ୍ର ଯୁଦ୍ଧ କରିବା ପାଇଁ, ତେଣୁ ସେ ଯାଇକିରି ରହିଥିଲା, ନିରବରେ ରହିଥିବା, କ'ଣ କରୁଥିଲ, ତପସ୍ୟା କରୁଥିଲା, ଯାହା ବି ହଉ। ରାବଣ ଯାଇକି ତାଙ୍କ ପାଖରେ ପହଞ୍ଚିଲେ, ରାବଣ ଯାଇ ପହଞ୍ଚିକିରି ତାଙ୍କୁ କହିଲେ ଯେ ତମେ ଗୋଟିଏ ମୃଗ ବନିବ, ଏଭଳି ଭାବରେ ମୃଗ ମାୟା ମୃଗ ସୁନାର ହରିଣ ବନିବ। ମାୟା ମୃଗମ ଦୈତ ଇପ୍ସିତ ଅନୁଧାବନ, ଏ ଶ୍ଳୋକଟି ଅଛନ୍ତି ଏକାଦଶ ପଞ୍ଚମ ଅଧ୍ୟାୟରେ। ମାୟା ମୃଗରେ ଏହି ଶ୍ଳୋକରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳା, ଭଗବାନ କୃଷ୍ଣଙ୍କର ଲୀଳା ଏବଂ ମହାପ୍ରଭୁଙ୍କ ଲୀଳା, ତିନୋଟି ଯାକ ଲୀଳା ରହିଛି ଏ ଗୋଟିଏ ଶ୍ଳୋକରେ। ତେଣୁ ଭାଗବତମ ଯେତେବେଳେ ଆମେ ଶୁଣୁଛେ, ତିନି ଜଣଙ୍କ କଥା ଶୁଣୁଛେ, ଭଗବାନ ରାମଚନ୍ଦ୍ରଙ୍କ କଥା ଶୁଣୁଛେ, ଭଗବାନ କୃଷ୍ଣଙ୍କ କଥା ଶୁଣୁଛେ ଏବଂ ମହାପ୍ରଭୁଙ୍କ କଥା ମଧ୍ୟ ଶୁଣୁଛେ ପରୋକ୍ଷ ଭାବରେ। କେଉଁଟା ଭଗବାନ ରାମଚନ୍ଦ୍ରଙ୍କ ଲୀଳା ବର୍ତ୍ତମାନ କ'ଣ ଡାଇରେକ୍ଟ ବର୍ଣ୍ଣନା କରାଯାଉଛି, କିନ୍ତୁ ଇଏ ମଧ୍ୟ ଭଗବାନ କୃଷ୍ଣଙ୍କ ଲୀଳା ଏବଂ ଏଇଟା ମଧ୍ୟ ମହାପ୍ରଭୁଙ୍କ ଲୀଳା ପରୋକ୍ଷ ଭାବରେ ବର୍ଣ୍ଣନା କରାଯାଉଛି, ସେ ଶ୍ଳୋକରେ ବର୍ଣ୍ଣନା କରାଯାଇଛି ସେଇଟା। ତେଣୁ ଏଇଭଳି ଭାବରେ ଯେତେବେଳେ ମାରିଚ ପାଖରେ ପହଞ୍ଚିଲେ, ମାରିଚ କହିଲେ ସେ କଥା ଜମା ମନରେ ଚିନ୍ତା କରନା, ମୁଁ ଜାଣିଛି ତାଙ୍କର କେତେ ବଳ, ଗୋଟିଏ ତୀରରେ ମୋତେ ଫିଙ୍ଗିଦେଲେ, ମୁଁ 100 ଯୋଜନ ଦୂରରେ ପଡ଼ିଲି, ସୁଭାଙ୍କୁ ହତ୍ୟା କରିଥିଲେ ମୋତେ ଫିଙ୍ଗି ଦେଇଥିଲେ, ସେ ଭଗବାନ ଦ୍ୱାରା ବର୍ତ୍ତମାନ ହତ୍ୟା ହେବେ। ରାବଣ ଯେତେବେଳେ ଆଉ ଶୁଣିଲା ନାହିଁ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ, ତେଣୁ ସେ ଆସିଲେ ଗୋଟେ ମାୟା ମୃଗ ରୂପରେ ଆସିଲେ, ସୁନାର ହରିଣ ରୂପରେ ଆସିକିରି ସୀତାଙ୍କର ସେଇ ଯେଉଁ ପଞ୍ଚବଟିରେ ତାଙ୍କ ସାମ୍ନାରେ ସବୁ ବୁଲିଲେ। ସୀତାଦେବୀ ମଧ୍ୟ ସେସବୁ ସୀତାଦେବୀ ସେ ପ୍ରକୃତରେ ଅରିଜିନାଲ ସୀତା ନୁହନ୍ତି, ସେ ଛାୟା ସୀତା। ତା ପୂର୍ବରୁ ଭଗବାନ ରାମଚନ୍ଦ୍ର ଏଭଳି ଭାବରେ ବ୍ୟବସ୍ଥା କରିଥିଲେ, ସୀତାଦେବୀ ଅଗ୍ନିଙ୍କର ଆଶ୍ରମରେ ଥିଲେ, ଏ ଛାୟା ସୀତାଙ୍କୁ ରାବଣ ହରଣ କରିଥିଲେ। ତେଣୁ ଯାହା ବି ହଉ, ଏଇଭଳି ଭାବରେ ଯେତେବେଳେ ମରିଚ ଆସିଲା, ମରିଚ ଚିନ୍ତା କଲା, ମୁଁ ଯଦି ରାବଣ କଥା ନ ମାନିବି ତାହେଲେ ରାବଣ ମୋତେ ହତ୍ୟା କରିବ, ବରଂ ଭଗବାନ ରାମଚନ୍ଦ୍ରଙ୍କ ହାତରେ ମୃତ୍ୟୁବରଣ କଲେ ଭଲ। ଭଗବାନ ଯାହାକୁ ହତ୍ୟା କରନ୍ତି, ଭଗବାନ ହେଉଛନ୍ତି ହତାହାରି ଗତିଦାୟକ, ଯାହାଙ୍କୁ ହତ୍ୟା କଲେ ମାନେ ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। ତେଣୁ ଏଇଭଳି ଭାବରେ ଆସି ସିଏ ଯେତେବେଳେ ହେଲେ ସୀତାଦେବୀ ଦେଖିକି ଆକୃଷ୍ଟ ହେଇଗଲେ ମାୟା ହରିଣ ପ୍ରତି, ସେ କହିଲେ ମୋତେ ଏଇ ହରିଣ ଦରକାର, ଆମେ ଗଲେ ଭରତକୁ ନେଇକି ଦେବା। ଏଇଭଳି ଭାବରେ କହିଲେ ଭଗବାନ ରାମଚନ୍ଦ୍ର ଜାଣନ୍ତି ଭଗବାନ ରାମଚନ୍ଦ୍ରଙ୍କ ଲୀଳା ହେଉଛି ଶିକ୍ଷା ପ୍ରଦାନ କରିବେ, ବହୁତ ଶିକ୍ଷା ରହିଛି। ହନୁମାନ ଭାଗବତ ପଞ୍ଚମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛନ୍ତି ଭଗବାନଙ୍କ ଯେଉଁ ଲୀଳା, ଏଇଟା ହେଉଛି ମର୍ତ୍ତ୍ୟାବତାର ସ୍ତ୍ରୀୟ ମର୍ତ୍ତ ଶିକ୍ଷଣ ପ୍ରଭୁ। ଭଗବାନ ଯେଉଁ ସବୁ ଲୀଳା କରିଥିଲେ ବହୁତ ଶିକ୍ଷା, ମର୍ତ୍ତ୍ୟ ଶିକ୍ଷଣ ଆମମାନଙ୍କ ପାଇଁ ଶିକ୍ଷା ଦେବା ପାଇଁ ପ୍ରଦାନ କରିଛନ୍ତି। ରକ୍ଷ ବୋଧାୟ ନ କେବଳ ବିଭୁ, ଏ କେବଳ ରାକ୍ଷସ ବଧ କରିବା ପାଇଁ ଭଗବାନ ଆସିଥିଲେ ତା ନୁହଁ। କୃତନ୍ୟତା ସ୍ୟାତ ରମତ ସ୍ୱାତ୍ମନ ସୀତା କୃତାନି ବ୍ୟସନାନି ସରସ୍ୟ, ଭଗବାନ ଏଭଳି ଭାବରେ କ୍ରନ୍ଦନ କରିବେ, ଇଏ ଶିକ୍ଷା, ସ୍ତ୍ରୀ ଗ୍ରହଣ କଲେ ଏଇଭଳି ଭାବରେ କ୍ରନ୍ଦନ କରିବାକୁ ପଡ଼ିବ, ଭଗବାନ ଶିକ୍ଷା ଦେଉଛନ୍ତି। ହନୁମାନଜୀ ପଞ୍ଚମ ସ୍କନ୍ଧରେ ଏ ଶ୍ଳୋକଟି କହିଛନ୍ତି, ଭଗବାନ ରାମଚନ୍ଦ୍ର ବିଶେଷ ସ୍ତୁତି କରିଛନ୍ତି, ସେ ଭଗବାନଙ୍କର କିଂ ପୁରୁଷ ବର୍ଷରେ ହନୁମାନ ଭଗବାନ ରାମଚନ୍ଦ୍ରଙ୍କ ସ୍ତୁତି କରୁଛନ୍ତି, ବର୍ତ୍ତମାନ ମଧ୍ୟ ସେ ରହିଛନ୍ତି ସେଠି। ତେଣୁ ଏଇଭଳି ଭାବରେ ମାରିଚ ଯେତେବେଳେ ଆସିକିରି ମାୟାମୃଗ ରୂପ ଦେଖେଇଲେ, ସେତେବେଳେ ଭଗବାନ ରାମଚନ୍ଦ୍ର ତା ପଛରେ ଧାଇଁଲେ, ପଛରେ ଧାଇଁକିରି ଯେତେବେଳେ ସେ ଧାଇଁ ଧାଇଁ ଦେଇକିରି ଏଇଭଳି ଭାବରେ ସ୍ୱର କଲେ, ହା ଲକ୍ଷ୍ମଣ, ଏଇଭଳି ଭାବରେ ଯେଉଁ କଲେ, ସବୁ ରହିଛି ଶ୍ଳୋକ ସବୁ ରହିଛି, ଆମେ କ'ଣ କହିବା ଚିନ୍ତା କରିପାରୁନଥିଲୁ, କ'ଣ କହିବୁ ବୋଲି, ଯାହା ହଉ ଏଇଟା ଭଗବାନ ଚାହିଁଲେ ଏଇଟା କହିବା ପାଇଁ, ତେଣୁ ଆମେ କହୁଛୁ ହା ସୀତେ ଲକ୍ଷ୍ମଣେ ତେବ ମା କୃଷ୍ୟତୁ ମହାସୋନମ। ଏ ମୂଳ ରାମାୟଣରେ ବର୍ଣ୍ଣନା, ଅଯୋଧ୍ୟା କାଣ୍ଡରେ ସବୁ ବର୍ଣ୍ଣନା କରାଯାଇଛି, ଅରଣ୍ୟକାଣ୍ଡରେ ବର୍ଣ୍ଣନା କରାଯାଇଛି। ଏଭଳି ଶୁଣିକିରି ସୀତାଦେବୀ ଲକ୍ଷ୍ମଣଙ୍କୁ ବହୁତ ପ୍ରକାର ତିରସ୍କାର କଲେ, କହିଲେ ତୁମର ଭାଇ ବର୍ତ୍ତମାନ ବିପଦରେ ଅଛନ୍ତି, ତୁମେ ଶୀଘ୍ର ଯାଅ। ଲକ୍ଷ୍ମଣ କହିଲେ ନା ଭାଇ, ସେ ଭଗବାନ ସେ ତାଙ୍କୁ ଜାଣିଛି, ତାଙ୍କର କିଛି ଅସୁବିଧା ହେବ ନାହିଁ, କିନ୍ତୁ ସୀତାଦେବୀ ସହିପାରିଲେନି, ବହୁତ ତିରସ୍କାର କଲେ, ଭଗବାନଙ୍କ ଲୀଳା ହେବ। ତେଣୁ ଲକ୍ଷ୍ମଣ ଯେତେବେଳେ ଯାଇଥିଲେ, ରାବଣ ସେତେବେଳେ ସାଧୁ ବେଶରେ ଆସିକିରି ସୀତାଙ୍କୁ ଅପହରଣ କରିଲେ। ଏଇଭଳି ଭାବରେ ଯେତେବେଳେ ଯାଉଛନ୍ତି, ମୃତ୍ୟୁକାଳ ଯଥା ମର୍ତ୍ତ୍ୟୋ ବିପରୀତାନି ସେବତେ ମୁମୂର୍ଷୁଣନ୍ତୁ ସର୍ବେଷାଂ ଯତ୍ ପଥ୍ୟଂ ଜନ୍ ତନ୍ନ ରୋଚତେ। ସୀତାଦେବୀ ଏଇଭଳି ଭାବରେ ତାଙ୍କୁ ରାବଣଙ୍କୁ ତିରସ୍କାର କରିଥିଲେ, ଯେମିତି ମୃତ୍ୟୁକାଳେ ଯଥା ମର୍ତ୍ତ୍ୟୋ ବିପରୀତାନି ସେବତେ,
ମୃତ୍ୟୁକାଳରେ ଆମର ତମଗୁଣର ପ୍ରାଧାନ୍ୟ ଯେଉଁମାନଙ୍କର ତମଗୁଣର ପ୍ରାଧାନ୍ୟ, ତମଗୁଣ ହେଉଛି ସର୍ବଥା ବିପରୀତାନ ବୁଦ୍ଧିଶା ପାଥ ତାମସୀ। ମୃତ୍ୟୁ ସମୟରେ ଯେଉଁମାନଙ୍କର ତମଗୁଣ ପ୍ରାଧାନ୍ୟ, ତମଗୁଣର ବୁଦ୍ଧି ହେଉଛି କିଭଳି ଭାବ ନା ସବୁବେଳେ ବିପରୀତ ବୁଦ୍ଧି। ସୀତାଦେବୀ ମଧ୍ୟ ସେ କଥା କହୁଥିଲେ ରାବଣକୁ, ମୃତ୍ୟୁ ବିପରୀତାନି ସେବତେ, ମୃତ୍ୟୁ ସମୟରେ ଯେଉଁମାନେ ତମଗୁଣର ଅଧିକତା ହଏ ସେମାନେ ସବୁବେଳେ ବିପରୀତ ଚିନ୍ତା କରିବେ ଏ ଗୁଣର ପ୍ରଭାବରେ। ତେଣୁ ଯାହା ହେଉ ରାବଣ ନ ଶୁଣିକି ନେଇଗଲେ ଏବଂ ସେହି ସମୟରେ ତାଙ୍କୁ ବାଧା ଦେଇଥିଲେ ଜଟାୟୁ, ଜଟାୟୁ ବାଧା ଦେଇଥିଲେ ଏବଂ ଜଟାୟୁଙ୍କୁ ସେ ତାଙ୍କର ପକ୍ଷକୁ ଛେଦନ କରିଥିଲେ। ସେ ଜଟାୟୁ, ଜଟାୟୁ ହେଉଛନ୍ତି ଭଗବାନ ଦଶରଥଙ୍କର ମିତ୍ର ଥିଲେ, ସିଏ ଜଟାୟୁ ତେଣୁ ମିତ୍ର ଥିଲେ। ସେ ଚାହୁଁଥିଲେ ତାଙ୍କର ପୁତ୍ର ହେଲେ, ଦଶରଥଙ୍କ ପୁତ୍ର ହେଲେ ସେ ତାଙ୍କୁ ପ୍ରଦାନ କରିବେ, ଜଟାୟୁଙ୍କୁ ପ୍ରଦାନ କରିବେ। ଏଇଭଳିଆ ଘଟଣା ଅଛି। ଯାହାକୁ ଏଇଭଳି ଭାବରେ ଦଶରଥଙ୍କର ଅନ୍ତିମ ଯେଉଁ ସଂସ୍କାର ଭଗବାନ ରାମଚନ୍ଦ୍ର କରିନଥିଲେ, କିନ୍ତୁ ଏ ଜଟାୟୁଙ୍କର ଅନ୍ତିମ ସଂସ୍କାର ସେ କରିଥିଲେ, ପୁତ୍ରର କର୍ତ୍ତବ୍ୟକୁ ପାଳନ କରିଥିଲେ। ଏସବୁ କଥା ରହିଛି, ଆମେ ସଂକ୍ଷେପରେ କହୁଛେ। ତେଣୁ ଏହିଭଳି ଭାବରେ କରି ଯେତେବେଳେ ଆସି ପହଞ୍ଚିଗଲେ, ପମ୍ପା ସରୋବର ନିକଟରେ ପହଞ୍ଚିଗଲେ, କ୍ରନ୍ଦନ କରୁଛନ୍ତି, ଏଭଳି କ୍ରନ୍ଦନ କରୁଛନ୍ତି ଯେ ଏମିତିକି ଶିବଜୀଙ୍କର ପତ୍ନୀ ସତୀଦେବୀ ମଧ୍ୟ ସେଇଟାକୁ ଡାଉଟ୍ କଲେ, ଇଏ ପ୍ରକୃତରେ ଭଗବାନ ନା କିଏ, ଭଗବାନ ଲୀଳା ଏଭଳି। ଭାଗବତ ଆରମ୍ଭରେ ସେ ଶ୍ଳୋକଟି କୁହାଯାଏ, ମୁହନ୍ତି ଯତ୍ ସୁରେୟ, ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି। ଶିବଜୀ ଏବଂ ସେହି ସମୟରେ ଶିବଜୀ ତାଙ୍କର ପତ୍ନୀ, ପ୍ରଥମ ପତ୍ନୀ ହେଉଛନ୍ତି ସତୀ, ଯିଏକି ଦକ୍ଷଙ୍କର କନ୍ୟା, ସେ ଦୁଇଜଣ ଆସୁଥିଲେ। ସେହି ସମୟରେ ଭଗବାନ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ କ୍ରନ୍ଦନ କରି ଯାଉଛନ୍ତି, ଏମିତି ସମସ୍ତେ ପଚାରୁଛନ୍ତି, ପାହାଡ଼ ପର୍ବତ ଗଛ ଲତା ଏତେ ସମସ୍ତେ ପଚାରୁଛନ୍ତି ତାଙ୍କର ପତ୍ନୀଙ୍କ ବିଷୟରେ, ଏତେ କ୍ରନ୍ଦନ କରୁଛନ୍ତି। ଏଇଟା ଦେଖି ସତୀଦେବୀ ବୁଝିପାରିଲେ ନାହିଁ, ଶିବଜୀ ବୁଝିପାରିଲେ ଭଗବାନ ଲୀଳାକୁ, ତେଣୁ ସେ ତାଙ୍କୁ ପ୍ରଣାମ କଲେ। ସତୀଦେବୀ ପଚାରିଲେ, କ'ଣ କାହାକୁ ପ୍ରଣାମ କରୁଛ, ନା ଇଏ ମୋର ପ୍ରଭୁ ଭଗବାନ, ତୁମେ ପଚାରୁଛ। ଶିବଜୀ ତାଙ୍କର ପଞ୍ଚମୁଖରେ ଭଗବାନ ରାମଚନ୍ଦ୍ରଙ୍କର ଗୁଣଗାନ କରନ୍ତି ସବୁବେଳେ, ଏଇ ନାମ ଶିବ ଜପେ ପଞ୍ଚମୁଖରେ, ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖରେ, ଭଗବାନ ନାମ ଏଭଳି ରହିଛି। କିନ୍ତୁ ସତୀଦେବୀ ବିଶ୍ୱାସ କରିପାରିଲେ ନାହିଁ, ତେଣୁ ଶିବଜୀ କହିଲେ, ଠିକ୍ ଅଛି, ତୁମେ ଯଦି ବିଶ୍ୱାସ କରିପାରୁନାହ ତାହେଲେ ଯାହ ପରୀକ୍ଷା କରିବ। ନହେଲେ ସେ ଆସିଲେ ପରୀକ୍ଷା କରିବା ପାଇଁ, କିଭଳି ଭାବରେ ନା ସୀତା ରୂପରେ ଆସି ପହଞ୍ଚିଗଲେ। ଭଗବାନ ରାମଚନ୍ଦ୍ର ଯେତେବେଳେ ଦେଖିଲେ, ସେତେବେଳେ ସେ କହିଲେ, ଦେବୀ ଆପଣ କ'ଣ ଏକୁଟିଆ ପଡ଼ୁଛନ୍ତି, ଶିବଜୀ କାହାନ୍ତି? ତେଣୁ ସେ କ'ଣ କରିବେ, ଭଗବାନ ରାମଚନ୍ଦ୍ର ତାଙ୍କୁ ପ୍ରଣାମ କଲେ, ଆଉ କ'ଣ କରିବେ, ତାଙ୍କର ଆଉ ମଥା କିଛି କାମ କଲା ନାହିଁ, କିନ୍ତୁ ଫେରି ଆସିଲେ। ଶିବଜୀ ପଚାରିଲେ, କ'ଣ ହେଲା, ସତ କୁହ, କିଛି ମିଛ କହିବନି, କ'ଣ କେମିତି ପରୀକ୍ଷା କଲ? ସତୀଦେବୀ ସବୁ ମିଛ କହିଦେଲେ, କହିଲେ ମୁଁ କ'ଣ ପରୀକ୍ଷା କରିବି, ପ୍ରଭୁ ଆପଣ ଯେମିତି ପ୍ରଣାମ କଲେ ମୁଁ ଖାଲି ପ୍ରଣାମ କରି ପଳେଇ ଆସିଲି। ତେଣୁ ଶିବଜୀ ସେଇଦିନଟା ତାଙ୍କୁ ଆଉ ପତ୍ନୀ ରୂପରେ ଗ୍ରହଣ କଲେ ନାହିଁ ସତୀଦେବୀ, ସେଥିପାଇଁ ତାଙ୍କୁ ଶରୀର ତ୍ୟାଗ କରିବାକୁ ପଡ଼ିଲା। ଭାଗବତମ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବହୁତ ଭଗବାନ ରାମଚନ୍ଦ୍ର ଲୀଳାରେ ବହୁତ ଲୀଳା ରହିଛି, 25,000 ଶ୍ଳୋକର କଥା, ଛୁଟିଆ କଥା। ଯାହା ହେଉ ଏଇଭଳି ଭାବରେ ଯେତେବେଳେ କ୍ରନ୍ଦନ କରିକି ଆସୁଛନ୍ତି, ତାପରେ ଯାଇ ପହଞ୍ଚିଗଲେ ପମ୍ପା ସରୋବର ନିକଟରେ ପହଞ୍ଚିଗଲେ, ଯେଉଁଠି ମାତଙ୍ଗ ମୁନିଙ୍କର ଆଶ୍ରମ ଥିଲା। ସେଠି ଶବରୀ ଜଣେ ଥିଲେ, ଶବରୀ ଜଣେ ଶବରକୁ ନିଚ କୂଳରେ ଯାହାତ ହୋଇଥିଲେ, ତା ପୂର୍ବ ଜନ୍ମ ରହିଛନ୍ତି, ରାଜକନ୍ୟା ଥିଲେ ସିଏ, ଭଗବାନ ପ୍ରାପ୍ତ ହେବା ପାଇଁ ସିଏ ଏ ତ୍ରିଭୁବନରେ ଶରୀର ତ୍ୟାଗ କରିଥିଲେ, ପରଜନ୍ମରେ ସେ ଶବରୀ ରୂପରେ ଆସିଥିଲେ। ତେଣୁ ତାଙ୍କର ମଧ୍ୟ ସେଇଭଳି ଭାବରେ ରାତି ପାହିଲେ ସେ ବିବାହ କରିଥାନ୍ତେ, କିନ୍ତୁ ଆମର ନିକଟରେ ଆମର ଏଠି ଗୋଟେ ଲୀଳାଟି ହେଇଥିଲା, ଶବରୀ ଲୀଳାଟି ଗୁରୁଦେବଙ୍କର ବ୍ୟାସ ପୂଜାରେ ତିଆରି କରାହେଇଥିଲା, ପ୍ରସ୍ତୁତ କରାହେଇଥିଲା। ସେ ଶବରୀ ବିବାହ ନକରି ପଳେଇଗଲେ ଏବଂ ମାତଙ୍ଗ ମୁନିଙ୍କ ଆଶ୍ରମ ରହିଥିଲେ। ମାତଙ୍ଗ ମୁନି ତାଙ୍କ ଗୁରୁଦେବ ତାଙ୍କୁ ସେ ଶରଣ ଦେଇଥିବାରୁ ତାଙ୍କର ଅନ୍ୟ ଶିଶୁମାନେ ତାଙ୍କୁ ତ୍ୟାଗ କରିଦେଲେ, କିନ୍ତୁ ଯାହା ହଉ ଶବରୀଙ୍କୁ କହିଲେ, ତୁମେ ଏଇଠି ରୁହ, ଭଗବାନ ତୁମକୁ ଦର୍ଶନ ଦେବେ। ତେଣୁ ଗୁରୁଙ୍କ କଥାରେ ବିଶ୍ୱାସ ଥିଲା ତାଙ୍କର, ଆଜି ଭଗବାନ ରାମଚନ୍ଦ୍ର ଆସି ତାଙ୍କ ଆଶ୍ରମରେ ପହଞ୍ଚିଲେ। ପମ୍ପା ସରୋବର ରହିଛି, ମାତଙ୍ଗ ମୁନିଙ୍କ ଆଶ୍ରମ ରହିଛି, ଆମେ ଯାଇଥିଲୁ ଥରେ ସେଠିକି। ତେଣୁ ସେଠି ଏଇଭଳି ଭାବରେ ସବୁଦିନେ ସେ ଆଶ୍ରମକୁ ପରିଷ୍କାର କରନ୍ତି, ପରିଷ୍କାର ଆମେ ଗୁରୁଦେବ ଯେଉଁଭଳି ଭାବରେ ଆମକୁ କହିଛନ୍ତି, ନିର୍ଦ୍ଦେଶ ଦେଇଛନ୍ତି, ସେଇଭଳି ଭାବରେ ଆମେ ଯଦି ନିର୍ଦ୍ଦେଶ ପାଳନ କରିବା, ଆମେ ଭଗବାନ ପ୍ରାପ୍ତ ହେବା। ତେଣୁ ଏହିଭଳି ଭାବରେ ସବୁଦିନ ଚିନ୍ତା କରୁଛନ୍ତି କେତେବେଳେ ଆସିବେ, କେଉଁଦିନ ଆସିବେ ଭଗବାନ ରାମଚନ୍ଦ୍ର ମା। ତେଣୁ ସେଦିନ ଆସି ପହଞ୍ଚିଗଲେ ଭଗବାନ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଆସି ପହଞ୍ଚିଗଲେ ଏବଂ ଶବରୀ ସବୁଦିନେ ଫୁଲ ଫଳ ସବୁ ଆଣିକି ଭଗବାନଙ୍କୁ ଅର୍ପଣ କରନ୍ତି। ଆଜି ସିଧାସଳଖ ଭଗବାନ ଅର୍ପଣ କରୁଛନ୍ତି। ବର୍ଣ୍ଣନା କରାଯାଇଛି, କନ୍ଦମୂଳ ଫଳ ସୁରସତୀ ଦିଏ ରାମ କହିଆନି, ପ୍ରେମ ସହିତ ପ୍ରଭୁ ଖାଏ ବାରମ୍ବାର ଖାନି। କନ୍ଦମୂଳ ଫଳ ସୁରସତୀ ନିଜେ ଚାଖିକିରି ଦେଉଥିଲେ। ଭଗବତ ଗୀତାରେ ଯେଉଁ ଭଗବାନ କହିଲେ, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯୋମେ ଭକ୍ତା ପ୍ରୟଚ୍ଛତି, ଏକ ବଚନରେ ସବୁ କୁହାଯାଇଛି। ପତ୍ର ଗୋଟିଏ ପତ୍ର ବୋଲି କୁହାଯାଇଛି, ଫଳ ଗୋଟିଏ ଫଳ ବୋଲି କୁହାଯାଇ, ପୁଷ୍ପ ମଧ୍ୟ ଏକ ବଚନରେ କୁହାଯାଇଛି। ତେଣୁ ଇଏ ଗୋଟିଏ ପତ୍ର ଦେଇଥିଲେ ଦ୍ରୌପଦୀ, ଯେଉଁଥିରେ କି ଭଗବାନ ସନ୍ତୁଷ୍ଟ ହୋଇଯାଇଥିଲେ। ଦୁର୍ବାସା ତାଙ୍କର 10,000 ଶିଷ୍ୟଙ୍କୁ ଆଣିକି ଆସିଥିଲେ, ସେମାନେ ସବୁ ସନ୍ତୁଷ୍ଟ ହୋଇଗଲେ। ଏସବୁ ବହୁତ ଘଟଣା ରହିଛି ମହାଭାରତରେ। ସେହିଭଳି ଭାବରେ ଗୋଟିଏ ପୁଷ୍ପ ପ୍ରଦାନ କରିଥିଲେ ଗଜରାଜ, ଯେଉଁଥିରେ ସେ ଉଦ୍ଧାର ପାଇଗଲେ। ହରି ଭଗବାନ ହରି ଆସିକି ତାକୁ ଉଦ୍ଧାର କରିଥିଲେ। ସେହିଭଳି ଭାବରେ ଇଏ ଯେଉଁ ଫଳ ସବୁ କ'ଣ ବରକୋଳି ସବୁ ବରକୋଳି ଯେଉଁଟା ଚାଖିକିରି ଦେଉଛନ୍ତି, କନ୍ଦମୂଳ ଫଳ ସୁରସ ଦିଏ ରାମ କହି ଆନି, ଯେଉଁ ମିଠା ଫଳକୁ ପ୍ରଦାନ କରୁଛନ୍ତି, ଯେଉଁ ଖଟା ଫଳକୁ ସବୁ ଫିଙ୍ଗି ଦେଉଛନ୍ତି, ନିଜେ ଚାଖିକିରି ଦେଉଛନ୍ତି। ପ୍ରେମ ସହିତ ପ୍ରଭୁ ଖାଏ ବାରମ୍ବାର ଖାଆନି, ଏବଂ ପ୍ରଭୁ ଏବଂ ଭକ୍ତଙ୍କ ବିଷୟରେ ପ୍ରେମର ଆଦାନ ପ୍ରଦାନ ହେଉଛି। ଏହିଭଳି ଭାବରେ ଭଗବାନ ତାଙ୍କୁ ଉଦ୍ଧାର କରିଛନ୍ତି ଏବଂ ସିଏ କହିଲେ ଯେ ଆପଣ ଯାଆନ୍ତୁ, ଆଗରେ କିସ୍କିନ୍ଧା ପର୍ବତ ରହିଛି, କିସ୍କିନ୍ଧା ପର୍ବତରେ ଆପଣ ଦେଖା ହେବେ ସୁଗ୍ରୀବ, ତାଙ୍କ ସହିତ ମିତ୍ରତା କରିବେ, ଆପଣ ସୀତାଜୀଙ୍କର ସନ୍ଧାନ ପାଇବେ। ଏଭଳି ଭାବରେ କହିକି ସିଏ ଭଗବତ ଧାମକୁ ଗଲେ। ଏଇଟା ସରିଲା, ଏ ହେଉଛି ଅରଣ୍ୟକାଣ୍ଡ, ତାପରେ ଆରମ୍ଭ ହେବ କିସ୍କିନ୍ଧା କାଣ୍ଡ। କିସ୍କିନ୍ଧା କାଣ୍ଡରେ ଭଗବାନ ସୁଗ୍ରୀବଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ସୁଗ୍ରୀବ ବା ସୁଗ୍ରୀବ ଏମାନେ ସବୁ ହେଉଛନ୍ତି କିଏ ନା, ସବୁ ଦେବତାମାନଙ୍କ ପୁତ୍ର ଏମାନେ ସବୁ। ଇଏ ହେଉଛନ୍ତି, ଇଏ ଆରମ୍ଭରେ ସବୁ ବର୍ଣ୍ଣନା କରାଯାଇଛି, ବ୍ରହ୍ମାଙ୍କର ହାଇରୁ ଜାତ ହେଇଥିଲେ ଜାମ୍ବବାନ। ଜାମ୍ବବାନ ଯିଏକି ଦ୍ୱାପର ଯୁଗରେ ମଧ୍ୟ ତାଙ୍କର କନ୍ୟାକୁ ପ୍ରଦାନ କରିଛନ୍ତି, ଜାମ୍ବବତୀଙ୍କୁ। ଆମେ ଶୁଣିବା ସକାଳେ ଆମର ସେ ଲୀଳା ଚାଲୁଛି, ଜାମ୍ବବତୀ ଦ୍ୱାପର ଯୁଗରେ ଜନ୍ମ ହେଇଥିଲେ, କିନ୍ତୁ ସେ ବିବାହ କଲେ ତ୍ରେତୟା ଯୁଗରେ ଜନ୍ମ ହେଇଥିଲେ, କିନ୍ତୁ ଦ୍ୱାପର ଯୁଗରେ ବିବାହ କଲେ କୃଷ୍ଣକୁ। ଏବଂ ରେବତୀ ଜନ୍ମ ହେଇଥିଲେ ସତ୍ୟ ଯୁଗରେ, କିନ୍ତୁ ସେ ବିବାହ କଲେ ଭଗବାନ ବଳରାମଙ୍କୁ, ଲକ୍ଷ ଲକ୍ଷ ବର୍ଷ ତାଙ୍କର ଆୟୁଷ। ଏ ଅଦ୍ଭୁତ ଲୀଳା ଭଗବାନଙ୍କର ସବୁ ରହିଛି। ଯାହା ବି ହଉ, ଏହିଭଳି ଭାବରେ ବାଳୀ ଇନ୍ଦ୍ରଙ୍କ ଠାରୁ ଜାତ ହେଇଥିଲେ ଏବଂ ସୁଗ୍ରୀବ ସୂର୍ଯ୍ୟଙ୍କ ଠାରୁ ଜାତ ହେଇଥିଲେ। ଆମେ ସବୁ ଦେବତାମାନଙ୍କର ଲୀଳାରେ, ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ ଦେବତାମାନେ ସବୁ ଆସିଛନ୍ତି। ତେଣୁ ବାଳୀ ଏବଂ ଇନ୍ଦ୍ରଙ୍କ ଭିତରେ, ବାଳୀ ଏବଂ ସୁଗ୍ରୀବଙ୍କ ଭିତରେ ଶତ୍ରୁତା ଥିଲା, ଏସବୁ କଥା ଆମେ ବର୍ଣ୍ଣନା କରିବା ନାହିଁ। ତେଣୁ ସୁଗ୍ରୀବ ଭୟ କରିକିରି କିସ୍କିନ୍ଧା ପର୍ବତ ରହିଥିଲେ, କାହିଁକି ନା କିସ୍କିନ୍ଧା ପର୍ବତରେ ମାତଙ୍ଗମାନଙ୍କର ଅଭିଶାପ ଥିଲା, ଯଦି ବାଳୀ ଗୋଟେ ଦୁନ୍ଦୁବୀର ଯେଉଁ ଶବକୁ ଫିଙ୍ଗି ଦେଇଥିଲେ, ତା'ର ସେ ରକ୍ତ ଛିଟା ପଡ଼ିଥିଲା ମାତଙ୍ଗମାନଙ୍କ ଆଶ୍ରମରେ, ସେଥିପାଇଁ ସେ ଅଭିଶାପ ଦେଇଥିଲେ, ଏଇଠି ଯିଏ ପକେଇଛି ଏଇଟାକୁ ଯଦି ସେ ଆସିବ ଏଇଠି ମୃତ୍ୟୁବରଣ କରିବ, ସେଥିପାଇଁ ସେ ଆସୁନଥିଲେ। ସୁଗ୍ରୀବ ସେଇଠି ଭୟ କରି ରହିଥିଲେ। ସୁଗ୍ରୀବ ବହୁତ ଘଟଣା ହେଇଛି, ଯେଉଁ ଆମେ ଏଇଟାକୁ ସମୟ ନାହିଁ, ଯାହା ହେଉ ଆପଣମାନେ ଅଳ୍ପ ବହୁତ ଜାଣିଥିବେ। ତେଣୁ ସୁଗ୍ରୀବ ଯେତେବେଳେ ଦେଖିଲେ ଭଗବାନ ରାମଚନ୍ଦ୍ର ଏବଂ କୃଷ୍ଣ ଲକ୍ଷ୍ମଣ ଆସୁଛନ୍ତି, ସେ ଜାଣିନାହାନ୍ତି ଭଗବାନ ବୋଲି। ହଁ, ବହୁତ କ୍ଷେତ୍ର ରୂପ ରହିଛି, ସୁନ୍ଦର ରୂପ ରହିଛି, ହନୁମାନ ମଧ୍ୟ ଜାଣିପାରୁନଥିଲେ। ତେଣୁ ହନୁମାନଙ୍କୁ ପଠେଇଲେ, ଆପଣ ଯେ ତମେ ଯାଇ ବୁଝ କିଏ ସିଏ। ତେଣୁ ହନୁମାନ ଗୋଟେ ବ୍ରାହ୍ମଣ ବେଶରେ ଆସିକିରି ଭଗବାନ ରାମଚନ୍ଦ୍ରଙ୍କ ସହିତ କଥାବାର୍ତ୍ତା ହେଲେ, ପ୍ରଭୁ ଏବଂ ଭକ୍ତଙ୍କର ମିଳନ ହେଲା। ତେଣୁ ଏହିଭଳି ଭାବରେ ଭଗବାନଙ୍କୁ ଜାଣିଲା ପରେ ତାଙ୍କୁ ନେଇକିରି ଗଲେ କିସ୍କିନ୍ଧାକୁ, ଉପରୁ ପାହାଡ଼ ଉପରୁ ପଳେଇଲେ, ଦୁଇ ଜଣଙ୍କୁ କାନ୍ଧରେ ବସେଇକି ନେଇଗଲେ ହନୁମାନ। ତେଣୁ ସୁଗ୍ରୀବ ତାଙ୍କ ସହିତ ମିତ୍ରତା କଲେ, ମିତ୍ରତା କଲେ, କାରଣ ଆମର ବର୍ଣ୍ଣନା କରାଯାଇଛି ଏଥିରେ ଦୁଇ ଜଣଙ୍କର ଏକା ଅବସ୍ଥା ବୋଲେ, ସୁଗ୍ରୀବ ରାମ ଏକା, ଦୁଇ ଜଣ ତାଙ୍କର ଏକା ଅବସ୍ଥା। ତାଙ୍କର ସୁଗ୍ରୀବଙ୍କ ପତ୍ନୀଙ୍କୁ ନେଇଯାଇଛନ୍ତି ବାଳୀ, ଏବଂ ଭଗବାନ ରାମଚନ୍ଦ୍ର ପତ୍ନୀଙ୍କୁ ନେଇଯାଇଛି ରାବଣ। ତେଣୁ ସେ ମିତ୍ରତା ସ୍ଥାପନ କଲେ, ବହୁତ ଲୀଳା ରହିଛି। ଏବଂ ଭଗବାନ ବାଳୀକୁ ବଦ୍ଧ କରିଛନ୍ତି, ତାଙ୍କର ମିତ୍ରକୁ ରକ୍ଷା କରିବା ପାଇଁ ନାବାଳିକ ବଧ କରିଛନ୍ତି। ଏସବୁ ହେଲା ପରେ ତାପରେ ଏସବୁ ହେଲା କିସ୍କିନ୍ଦା କାଣ୍ଡର କଥା ସୁଗ୍ରୀବ ଦେଖେଇଲେ ସବୁ, ଯେମିତି ଜଣେ ସ୍ତ୍ରୀ ଲୋକକୁ ନେଇଯାଉଥିଲେ ରାବଣ, ସେ ସବୁ ଆଭୂଷଣକୁ ପଟେ ପକେଇଥିଲେ, ଏଇଠୁ ଆମେ ପାଇଥିଲୁ କହି ଦେଖେଇଲେ। ଭଗବାନ ରାମଚନ୍ଦ୍ର ଦେଖେଇଲେ ଲକ୍ଷ୍ମଣଙ୍କୁ, ଦେଖ ଏସବୁ ତମର ଭାବିଙ୍କର ବା ଭାଉଜଙ୍କର ନା କାହାର ଯେଉଁ ଦେଖେଇଲେ। ତେଣୁ ଭଗବାନ ଲକ୍ଷ୍ମଣ କହୁଛନ୍ତି, ଯେଉଁ ସୀତାଦେବୀ ଯେଉଁ ପାଦରେ ଯେଉଁ ନୂପୁର ପିନ୍ଧୁଥିଲେ ସେଇଟାକୁ ସେ ଜାଣିପାରିଲେ, ଆଉ ଯେଉଁ ବିଭିନ୍ନ ଅଙ୍ଗରେ ସବୁ ଆଭୂଷଣ ଧାରଣ କରିଛନ୍ତି ସେଇଟାକୁ ସେ ଜାଣିପାରିଲେ ନାହିଁ। କାରଣ ମାତାଙ୍କର ପାଦର ଛଡ଼ା ସେ ଅନ୍ୟ ଉପରକୁ ଦେଖନ୍ତି ନାହିଁ ଲକ୍ଷ୍ମଣ ଦେବ। ଦେଖନ୍ତୁ ମର୍ଯ୍ୟାଦା କିଭଳି ଭାବରେ ରହିଛି। ତେଣୁ ଏଇଭଳି ଭାବରେ ଯାଇକରି ଗଲେ, ତାପରେ ବର୍ଷା ଦିନ ଆସିଗଲା। ବର୍ଷା ଭାଗବତରେ ବର୍ଷାର ବର୍ଣ୍ଣନା କରାଯାଏ, ବର୍ଷା ଋତୁ ସବୁ ଚାରିମାସ ଚତୁର୍ମାସର ବର୍ଣ୍ଣନା କରାଯାଇଛି, ରାମାୟଣରେ ମଧ୍ୟ ଚତୁର୍ମାସର ବର୍ଣ୍ଣନା କରାଯାଇଛି, ସିମିଲାର ସବୁ ଶ୍ଳୋକ ସବୁ ରହିଛନ୍ତି। ଯାହା ହଉ ଏଇଭଳି ଭାବରେ ହରିତ ବର୍ଷା ଦିନରେ ଗୋଟେ ଶ୍ଳୋକ ଆମେ କହିବା, ବର୍ଷା ଦିନର ଲୀଳାର ବର୍ଣ୍ଣନା କରାଯାଇଛି। ବର୍ଷା ଦିନରେ ଚାରିଆଡ଼େ ଘାସ ଉଠିଯାଏ ଏବଂ ଯେଉଁ ଚଲା ବାଟ ସବୁ ରହିଛି ସେସବୁ ସମସ୍ତେ ଭୁଲି ଯାଆନ୍ତି କେଉଁ ରାସ୍ତା। ସେହିଭଳି ଭାବରେ ଯେଉଁମାନେ ବର୍ଣ୍ଣନା କରାଯାଇଛି ଭାଗବତମରେ, ଯଦି ଶାସ୍ତ୍ରକୁ ଯଦି ଅଭ୍ୟାସ ନ କରାଯିବ ତାହେଲେ ସବୁ ଭୁଲିଯିବେ। ସବୁ ଶାସ୍ତ୍ରରେ ମନେ ଥିଲେ ମଧ୍ୟ ଯଦି ଅଭ୍ୟାସ ନ କରାଯିବ ସବୁ ଭୁଲିଯିବେ। ଏସବୁ ଉଦାହରଣ ସବୁ ରହିଛି। ଏଠି ମଧ୍ୟ ଗୋସ୍ୱାମୀ ତୁଳସୀଦାସ ମଧ୍ୟ ବର୍ଣ୍ଣନା କରାଯାଇଛି, ଯିମି ପାଖଣ୍ଡ ବାଦତେ ହରିତ ଭୂମି ତୃଣ ସଙ୍କୁଳ ସମୁଦି ପର ହିଁ ନାହିଁ ପନ୍ଥ, ଯିମି ପାଖଣ୍ଡ ବାଦତେ ଗୁପ୍ତ ହୋଇ ସଦଗ୍ରନ୍ଥ। କଳିଯୁଗରେ ଏସବୁ କୋଟି ମଧ୍ୟ ଅଛନ୍ତି, ଦଶମସ୍କନ୍ଧ ଏକୋଇଶ ଅଧ୍ୟାୟ କୋଡ଼ିଏ ଅଧ୍ୟାୟରେ ରହିଛନ୍ତି। କଳିଯୁଗରେ ଲୋକମାନେ ଏ ପାଖଣ୍ଡବାଦ ଏତେ ପ୍ରଚାର ହେଇଯିବ ସଦଗ୍ରନ୍ଥ ସବୁ ଲୋପ ପାଇଯିବ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଯେ କଳିଯୁଗରେ ମଧ୍ୟ ଯେମିତି ସେ ଉଦାହରଣ ଦେଇଛନ୍ତି, ଯେମିତି ବର୍ଷା ଦିନେ ଯଦିଓ ଚାରିଆଡ଼େ ମେଘ ଛାଇକି ରହିଥାଏ କିନ୍ତୁ ଗୋଟିଏ ସମୟରେ ମେଘ ମଧ୍ୟ ଚାଲିଯାଇଥାଏ, ଆକାଶ ପରିଷ୍କାର ଦେଖାଯାଏ। ସେହିଭଳି ଭାବରେ କଳିଯୁଗରେ ଯଦିଓ ଲୋକମାନେ ଜାଣିପାରିବେ ନାହିଁ ବେଦ, କିନ୍ତୁ କଳିଯୁଗରେ ଯେହେତୁ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି ତେଣୁ ବର୍ତ୍ତମାନ ସେ ମେଘ ରୂପକ ବାଦଲ ଚାଲିଯାଇଛି, ତେଣୁ ଆମେ ପରିଷ୍କାର ଆକାଶକୁ ଦେଖିପାରୁଛେ, ଅର୍ଥାତ୍ ଆମ ପ୍ରକୃତ ସଦ୍ଗ୍ରନ୍ଥ ଭାଗବତମର ଆଶ୍ରୟ ନେଇଛେ। ଭାଗବତମ ଆରମ୍ଭରେ କଥା କୁହାଯାଇଛି, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏହି ପ୍ରଶ୍ନଟି ପଚାରିଥିଲେ, ଭଗବାନ ଚାଲିଗଲା ପରେ ଧର୍ମର କାହାର ଶରଣରେ ଅଛନ୍ତି? ତେଣୁ ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହିଥିଲେ, ସୁତ ଗୋସ୍ୱାମୀ କହିଥିଲେ, କୃଷ୍ଣେ ସ୍ୱଧାମ ପଗତେ ଧର୍ମ ଜ୍ଞାନ ଦିବିଷ କଳୌ ନଷ୍ଟ ଦୃଶା ମେଷ ପୁରାଣାର୍କ ଦୁନୋଦିତ। କଳିଯୁଗରେ ପ୍ରକୃତ ଲୋକମାନେ ଜାଣିପାରିବେ ନାହିଁ କେଉଁଟା ରାସ୍ତା, କେଉଁଟା ଧର୍ମ ଜାଣିପାରିବେ ନାହିଁ, କାରଣ ବହୁତ ପ୍ରକାର ଅଧର୍ମ ଧର୍ମ ନାମରେ ପ୍ରଚାରିତ ହେବ। ତେଣୁ ଯେଉଁମାନେ ଭାଗବତମର ଆଶ୍ରୟ ନେବେ, ଭାଗବତ ରୂପକ ସୂର୍ଯ୍ୟ ଉଦୟ ହେଇଛନ୍ତି କଳିଯୁଗରେ, ତେଣୁ ଇଏ ଧର୍ମକୁ ଦେଖେଇବେ ଅଧୁନା ଉଦିତ। ତେଣୁ ଏଇଭଳି ଭାବରେ କିସ୍କିତା କାଣ୍ଡ ପରେ ଆରମ୍ଭ ହେବ ସୁନ୍ଦରକାଣ୍ଡ। ସୁନ୍ଦରକାଣ୍ଡ ଭଗବାନ ପଠେଇବେ, ହଁ ବର୍ଷା ଦିନ ଆସିଯିବ, ତେଣୁ ସୁଗ୍ରୀବ ଯାଇକରି ରାଜ୍ୟରେ ରହିବେ ଏବଂ ଭଗବାନ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ସେଇ ପ୍ରବର୍ଷଣ ପର୍ବତ ଉପରେ ରହିବେ ଏବଂ ସେଇଠି ବର୍ଷା ଚାରିମାସ କଟେଇବେ, ଚତୁର୍ମାସ କଟେଇବେ। ତାପରେ ପୁଣି ସୀତାଦେବୀଙ୍କର ସନ୍ଧାନ ଆରମ୍ଭ ହେବ, ହନୁମାନ ଯିବେ, ସବୁ ବାନର ସେନାମାନେ ଭାଲୁ ସେନା ଏମାନେ ସବୁ ଆସି ଜୁଟିଯିବେ, ଭଗବାନ ତାଙ୍କର ସବୁ ଆଶ୍ରୟ ନେବେ। କାରଣ ଗୋଟେ ଲୀଳା ହେଇଛି, ଭଗବାନ ନାରଦ ମୁନି ତାଙ୍କୁ ଅଭିଶାପ ଦେଇଥିବେ, ଆଉ ଗୋଟେ ପ୍ରସଙ୍ଗ ବହୁତ ବଡ଼ ବଡ଼ ପ୍ରସଙ୍ଗ ସବୁ ରହିଛି। ନାରଦ ମୁନି ତାଙ୍କୁ ଅଭିଶାପ, ଯେଉଁ ବାନର ଏ ନାରଦ ମୁନି ଠାରେ କ'ଣ ହେଇଛି ନା ମାୟାକୁ ଜିତି ଯାଇଥିଲେ, ସେ ଶ୍ରୀ ସୀତାରାମ ଲକ୍ଷ୍ମଣ ଯେଉଁ କି ମାୟାକୁ ଜିତି ଯାଇଥିଲେ, ତେଣୁ ଯେତେବେଳେ ମାୟାକୁ କିଏ ଜିତିବ ଭଗବାନଙ୍କ ଇଚ୍ଛା, ତେଣୁ ସିଏ ଆସି ଭଗବାନ କହିଲେ ମୁଁ ମାୟାକୁ ଜିତିଗଲି। କିନ୍ତୁ ଗଲାବେଳେ ବାଟରେ ଦେଖିଲେ ଗୋଟେ ସୁନ୍ଦରୀ କନ୍ୟା ଦେଖି ଭଗବାନ ଲୀଳା କରୁଛନ୍ତି, ସିଏ ଭଗବାନଙ୍କର ଶକ୍ତି, ତାଙ୍କୁ ଦେଖିକି ଆକର୍ଷିତ ହେଇଗଲେ, ମାୟାକୁ ଜିତିଗଲେ ବୋଲି ଭାବିଲେ ପୁଣି ମାୟା ପ୍ରତି ଆକର୍ଷିତ ହେଇଗଲେ। ତେଣୁ ସେ କହିଲେ ପ୍ରଭୁ ମୋତେ ଗୋଟିଏ ବର ପ୍ରଦାନ କରନ୍ତୁ, ମୁଁ କେବେ ଆପଣଙ୍କୁ କିଛି ମାଗି ନାହିଁ ନା କ'ଣ ନା ମୋତେ ଗୋଟେ ସୁନ୍ଦର ରୂପ ଆପଣଙ୍କ ଭଳି ରୂପ ଦିଅନ୍ତୁ ହରି। ତେଣୁ ଭଗବାନ ତାଙ୍କ ହରିର ହରିର ଅର୍ଥ ଗୋଟେ ମଧ୍ୟ ରହିଛି ମାଙ୍କଡ଼, ମର୍କଟ ରୂପ ପ୍ରାପ୍ତ ହେଲେ ସେ। ଆଉ ସେ କନ୍ୟା ପାଖକୁ ଯେତେବେଳେ ଯାଉଛନ୍ତି ସେ କନ୍ୟାଙ୍କୁ କ'ଣ ବରଣ କରିବେ, ତାଙ୍କୁ ଦେଖିଲେ ମୁଁ ବୋଲି ଦେଉଥିଲେ। ଯାଇ ଭଗବାନ ଭଗବାନଙ୍କୁ ସେଠି ସେ ବରଣ କରିଥିଲେ। ଯେତେବେଳେ ନାରଦ ମୁନି ଜାଣିଲେ ତାଙ୍କୁ ଅଭିଶାପ ଦେଲେ, କହିଲେ ମୋତେ ଏଭଳି ରୂପ ଦେଲ, ତମେ ମଧ୍ୟ ଏଇଭଳି ଭାବରେ ବାନରମାନଙ୍କର ଆଶ୍ରୟ ନେଇକିରି ତୁମର ପତ୍ନୀଙ୍କୁ ପାଇବ। ଏ ରାମାୟଣ ସୂତ୍ର ଏ ଗୋଟେ ମୂଳ ରହିଛି ଏଇଟା ସୂତ୍ର ଏଇଟା। ତେଣୁ ଭଗବାନ ରାମଚନ୍ଦ୍ର ବାନରମାନଙ୍କର ଆଶ୍ରୟ ନେଇଥିଲେ। ଭଗବାନଙ୍କର କ'ଣ ଆବଶ୍ୟକତା, ନିଜେ ଗୋଟିଏ ବାଣରେ ସବୁକିଛି କରିଦେଇଥାନ୍ତେ, କିନ୍ତୁ ଭକ୍ତମାନଙ୍କୁ ସୁଯୋଗ ପ୍ରଦାନ କରୁଛନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ତସ୍ମାତ୍ ମୁତିଷ୍ଠ ଯଶୋଲଭସ୍ୟ ଜିତ୍ୱା ସତ୍ୟ ଭୂମିକା ରାଜ୍ୟ ସମୃଦ୍ଧମ ମୟବେତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ସଭ୍ୟ ସାହାଯ୍ୟ। ଭଗବାନ ସମସ୍ତଙ୍କୁ ହତ୍ୟା କରିଛନ୍ତି, କିନ୍ତୁ ଅର୍ଜୁନଙ୍କୁ ଯଶ ପ୍ରଦାନ କଲେ। ଭଗବାନ ସବୁକିଛି କରିଦେଇପାରିବେ, କିନ୍ତୁ ଆମକୁ କିଛି କରିବାକୁ ପଡ଼ିବ ନା, ନହେଲେ ଆମେ କେମିତି ସମୟ କାଟିବା। ଭଗବାନ ସେବାରେ ଆମକୁ ନିଯୁକ୍ତ ଦେଉଛନ୍ତି, ହଁ ବିଶେଷ ଭାବରେ କଳି ଯୁଗରେ ମହାପ୍ରଭୁ ଆମକୁ ନିଯୁକ୍ତି ଦେଇଛନ୍ତି। ଆମ ପାଇଁ ଯେ ନିଯୁକ୍ତି ନାହିଁ ତାହା ନୁହଁ, ହଁ ଭାରତ ଭୂମି ତେ ମନୁଷ୍ୟ ଜନ୍ମ ହେଲେ ଯାହାର ଜନ୍ମ ସାର୍ଥକ କରିକର ପରୋପକା, ଯାହାର ଦେଖ ତାହାର କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହେଁ ତାର ଦେଶ। ଆମ ପାଇଁ ଏହା ନିଯୁକ୍ତି ରହିଛି, ଆପଏଣ୍ଟମେଣ୍ଟ ରହିଛି। ଆମେ ସବୁ ବିଶେଷ ଭାବରେ ଭାରତବର୍ଷରେ ଜନ୍ମଗ୍ରହଣ କରିଛେ, ଆମେ ନିଜ ଜନ୍ମକୁ ସାର୍ଥକ କରିକିରି ଏ କୃଷ୍ଣ କଥା ପ୍ରଚାର କରିବା। ହଁ ଆପଣମାନେ ସବୁ ଆସି ପହଞ୍ଚି ଯାଇଛନ୍ତି, ସେଥିରୁ ନିଯୁକ୍ତି ନେବେ ଆପଣମାନେ। ସେଇଭଳି ଭାବରେ ସବୁ ବାନରମାନେ ଭାଲୁମାନେ ସବୁ ଆସିକିରି ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ସାମିଲ ହେଇଛନ୍ତି। ଯାଇକିରି ଯେତେବେଳେ ପହଞ୍ଚିଗଲେ, ବହୁତ ଲୀଳା ରହିଛି, ଯେତେବେଳେ ପହଞ୍ଚିଗଲେ ସମୁଦ୍ର ନିକଟରେ 100 ଯୋଜନର ସମୁଦ୍ର, ଭଗବାନ ରାମଚନ୍ଦ୍ର ତାଙ୍କୁ ଦେଇଥିଲେ ଗୋଟେ ମୁଦ୍ରିକା ପ୍ରଦାନ କରିଥିଲେ, ସେ ମୁଦ୍ରିକା ନେଇ ସେ ଯାଇଥିଲେ ଏବଂ 100 ଯୋଜନକୁ ସେ ଲମ୍ଫ ପ୍ରଦାନ କଲେ। ଏସବୁ ବହୁତ ଘଟଣା ରହିଛି। ଏବଂ ଯାଇକିରି ଲଙ୍କାରେ ସୀତାଦେବୀଙ୍କର ଅନୁସନ୍ଧାନ ପାଇଲେ, ଏସବୁ ବହୁତ ଘଟଣା ରହିଛି, ଆମ ସମୟ ନାହିଁ। ଗୋଟେ ଲଙ୍କିନୀ ଜଣେ ଅଛନ୍ତି, ଲଙ୍କିନୀ ଜଣେ ଥିଲେ, ଏ ହନୁମାନ ଯେତେବେଳେ ଯାଇ ପହଞ୍ଚିଲେ ସମୁଦ୍ର ଯେତେବେଳେ 100 ଯୋଜନକୁ ପାର ହେଉଛନ୍ତି, ସେଥିରେ ମଧ୍ୟ ବହୁତ ପ୍ରକାର ବିପଦ ଆସିଛି। ଭଗବାନଙ୍କ ସେବାରେ ରହିବା ମାନେ ଆମକୁ ବହୁତ ପ୍ରକାର ବିପଦ ଆସିବ, କିନ୍ତୁ ଭଗବାନଙ୍କ ଶରଣରେ ଗଲେ ସବୁ ବିପଦରୁ ଆମେ ମୁକ୍ତ ହେଇଯିବା, ଏ ଶିକ୍ଷା। ତେଣୁ ଏଇଭଳି ଭାବରେ ଯେତେବେଳେ ଲଙ୍କାରେ ପ୍ରବେଶ କରିଛନ୍ତି, ଗୋଟେ ଛୋଟ ରୂପରେ ଧାରଣ କରି ଯାଉଛନ୍ତି, ସେଇ ସମୟରେ ସେ ଲଙ୍କିନୀ ତାକୁ ଧରିଲେ, କହିଲେ ତୁ କୁଆଡ଼େ ଯାଉଛୁ, ମୁଁ ଜଗିଛି, କୌଣସି ଚୋର ପ୍ରବେଶ କରିପାରିବ ନାହିଁ, ଏଇଭଳି ଭାବରେ କହିଲେ। ତେଣୁ ଯେତେବେଳେ କହିଲେ, ହନୁମାନ ତାଙ୍କୁ ଗୋଟେ ମୁଥା ମାରିଲେ, କହିଲେ କେଉଁ ଚୋର ପ୍ରବେଶ କରିପାରିବ ନାହିଁ, ତାହେଲେ ରାବଣ ଯେତେବେଳେ ସୀତାଙ୍କୁ ଚୋରି କରି ଆଣୁଥିଲେ ତୁ କେମିତି ତାଙ୍କୁ ଛାଡ଼ିଦେଲୁ ଭିତରକୁ, ଏଇଭଳି ଭାବରେ ସେତେବେଳେ ସେ କହିଲେ। ବହୁତ ସୁନ୍ଦର ଶ୍ଳୋକ ରହିଛି, ତ ସେଥିପାଇଁ ମୁଁ କହିଲି ଏଇଟା। ସେ କହିଲେ, ତା ତ ସ୍ୱର୍ଗ ଅପବର୍ଗ ସୁଖ ଧରିଅ ତୁଳ ଏକ ତୁଳ ଏକ ଅଙ୍ଗ ତୁଳନତା ଏହି ସକଳ ମିଳି ଯୋ ସୁଖ ଲଭ ସତସଙ୍ଗ। ଭାଗବତ ମଧ୍ୟ ସତସଙ୍ଗର ମହିମା ବର୍ଣ୍ଣନା କରାଯାଇଛି, ଆପଣମାନେ ଆଜି ସତସଙ୍ଗର ସୁବିଧା ପ୍ରାପ୍ତ ହେଉଛନ୍ତି ଗୁରୁଦେବଙ୍କ କୃପାରୁ। ତେଣୁ ଇଏ କହୁଛନ୍ତି, ତା ତ ସ୍ୱର୍ଗ ଅପବର୍ଗ ସୁଖ, ଏ ସତସଙ୍ଗର ମହିମା ଏଭଳି ଭାବରେ ସେ ଲଙ୍କିନୀ ଯେତେବେଳେ ମୁଥ ପ୍ରାପ୍ତ ହେଲେ ସେତେବେଳେ ସେ ଜାଣିପାରିଲେ ସତସଙ୍ଗର ମହିମା, ନହେଲେ ଜାଣିପାରିନଥିଲେ। ରକ୍ତ ଭାନ୍ତି କରି ସେହି ସମୟରେ ତାଙ୍କ ମନେ ପଡ଼ିଲା, ବ୍ରହ୍ମା କହିଥିଲେ ସେ କଥା, କହିଲେ ତା ତ ସ୍ୱର୍ଗ ଅପବର୍ଗ ସୁଖ, ଏ ସତସଙ୍ଗର ଗୋଟିଏ ଲବ କହିଲେ ଗୋଟିଏ ସେକେଣ୍ଡରୁ 11 ଭାଗରେ ଭାଗ ବୋଲି କୁହାଯାଏ, ଗୋଟିଏ ସେକେଣ୍ଡରୁ 11 ଭାଗରେ ଭାଗ ଗୋଟିଏ ଲବ, ଏହି ସତସଙ୍ଗର ଗୋଟିଏ ଲବ ସହିତ ସ୍ୱର୍ଗ ବା ଅପବର୍ଗ ମୁକ୍ତି ମଧ୍ୟ ତୁଳନୀୟ ହୋଇପାରିବ ନାହିଁ। ଗୋଟିଏ ନିକିତରେ ଗୋଟିଏ ଅଙ୍ଗରେ ଏପଟେ ରଖିବା ସ୍ୱର୍ଗ ଅପବର୍ଗ ଇତ୍ୟାଦି ତୁଳନତା ଏହି ସକଳ ମିଳି ଯେଉଁ ସୁଖ ଲବ ସତସଙ୍ଗ, ଆ ସହିତ ଯେଉଁ ସତସଙ୍ଗର ଗୋଟିଏ ଲବ ଯେଉଁ ସୁଖ ଅଛି ତା ସହିତ କିଛି ସମାନ ହେଇପାରିବ ନାହିଁ। ଭାଗବତ ମଧ୍ୟ ଶ୍ଳୋକ ଏହି ଶ୍ଳୋକ ଦୁଇଥର କୁହାଯାଇଛି, ତୁଳିଆଂ ଲବେନା ବି ନ ସ୍ୱର୍ଗଂ ନ ପୁନର୍ଭବଂ ଭଗବତ ସଙ୍ଗୀ ସଙ୍ଗେ ସମର୍ତ୍ତାନା କିମ୍ବା ଶିଷ। ଗୋଟିଏ ମୁହୂର୍ତ୍ତ ତୁଳିଆ ଲବେନା ବି ଲବେ ମଧ୍ୟ ସମାନ ହେଇପାରିବ ନାହିଁ ସ୍ୱର୍ଗ ଅପବର୍ଗ ସହିତ, ଦୁଇଥର ଏ ଶ୍ଳୋକଟି କୁହାଯାଇଛି ଭାଗବତରେ। ତେଣୁ ଏଇଭଳି ଭାବରେ ଯେତେବେଳେ ଯାଇ ପହଞ୍ଚିକି ସୀତାଦେବୀଙ୍କର ଠାବ କଲେ, ଏସବୁ ବହୁତ କଥା ରହିଛି। ସୀତାଦେବୀଙ୍କୁ ସେ ମୁଦ୍ରିକା ପ୍ରଦାନ କଲେ, ତେଣୁ ସୀତାଦେବୀ ଆଶ୍ୱସ୍ତ ଲାଭ କଲେ। ତେଣୁ ସେହି ସମୟରେ ଏ ମାଙ୍କଡ଼ ଦେଖିକରି ତାଙ୍କୁ ହତ୍ୟା କରିବା ପାଇଁ ସବୁ ଘଟଣା ହୋଇଥିଲା। ତାପରେ ମାଙ୍କଡ଼ରେ ତାଙ୍କର ଲାଙ୍କୁଡ଼ରେ ନିଆଁ ଲଗାଇ ଦେଇଛି। ବିଭୀଷଣଙ୍କର ସବୁ ଦେଖା ହେଇଛି, ବିଭୀଷଣ ସବୁ ଦେଖା ହେଇଛି। ବିଭୀଷଣ ସତ୍ସଙ୍ଗ ସେ କରିଛନ୍ତି ହନୁମାନଙ୍କ ସହିତ, ଏ ଘଟଣା ସବୁ ରହିଛି। ରଙ୍କାରେ ରାମ ନାମ କୁହାଯାଏ, ବିଭୀଷଣ ଭଗବାନ ରାମଚନ୍ଦ୍ରଙ୍କ ନାମ ନେଉଥିଲେ, ଭକ୍ତ ସେ ଥିଲେ, ଆଉ ସମସ୍ତେ ଅସୁର। ଯାହା ହେଉ, ଏଇଭଳି ଭାବରେ ଯେତେବେଳେ ତାଙ୍କର ଲାଙ୍ଗୁଡ଼ରେ ନିଆଁ ଲଗାଇଦେଲେ, ସମସ୍ତ ଲଙ୍କାକୁ ଛାରଖାର କରିଦେଲେ, କିନ୍ତୁ ବିଭୀଷଣଙ୍କର କିଛି ହେଇନି ବା ସୀତାଦେବୀଙ୍କର କିଛି ହେଇନି। ଏବଂ ରାବଣର ପତ୍ନୀମାନେ ସବୁ ଚିତ୍କାର କଲେ, ସବୁ ଘର ସବୁ ଜଳିବାକୁ ଆରମ୍ଭ କଲା। ତେଣୁ ରାବଣର ଏତେ ଶକ୍ତି ଥିଲା, ସବୁ ଦେବତାମାନେ ତା ଅଧୀନରେ ରହିଥିଲେ। ତାଙ୍କ ରାଣୀମାନେ କହିଲେ, ଜଳ ପାଣି 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 କହିଲା ବେଳକୁ ରାବଣ ଇନ୍ଦ୍ରଙ୍କୁ ଆଜ୍ଞା ଦେଲେ, ହଁ ଜଳ ବୃଷ୍ଟି କର। ସେ ଜଳ ଇନ୍ଦ୍ର ଥରିକରି ଯେତେବେଳେ ଜଳ ବୃଷ୍ଟି କରୁଥିଲୁ, ସେଇଟା ଘିଅରେ ପରିଣତ ହେଇଗଲା, ଭଗବାନଙ୍କ ଲୀଳା। ଆଉ ଅଗ୍ନି ନିର୍ବାପିତ ହେବ କ'ଣ, ଆହୁରି ଜୋରରେ ଜଳିବାକୁ ଲାଗିଲା। ରଙ୍କାକୁ ଜାଳି ପକାଇଲେ ହନୁମାନ, ଏ କ୍ରୋଧ, କ୍ରୋଧ ଏଇଭଳି ଭାବରେ ବ୍ୟବହାର କରାଯିବ। କ୍ରୋଧ ଭକ୍ତ ବିଦ୍ୱେଷୀ ଜାଣେ, ନରୋତ୍ତମ ଦାସ ଠାକୁର ତାଙ୍କ ପ୍ରେମ ଭକ୍ତି ଚନ୍ଦ୍ରିକା ବର୍ଣ୍ଣନା କରେ, କାମ କ୍ରୋଧ ଲୋଭ ମହ ମଦ, ଏ ଯେଉଁ ରହିଛି ଷଡ଼ ରିପୁ ରହିଛି, ଏ ପାଞ୍ଚଟି ରିପୁକୁ ଏଇଭଳି ଭାବରେ ଆମେ ବ୍ୟବହାର କରିବା। କ୍ରୋଧଟା ଭଗବାନ ବା ଭଗବାନ ଭକ୍ତଙ୍କ ବିରୋଧରେ ଯେଉଁମାନେ ଅଛନ୍ତି ତାଙ୍କ ପ୍ରତି ଆମେ କ୍ରୋଧଟାକୁ ଲଗାଇବା। ତେଣୁ ଏଇଭଳି ଭାବରେ ଯେତେବେଳେ ଆସି ଖବର ଦେବେ, ଭଗବାନ ରାମଚନ୍ଦ୍ର ହନୁମାନଙ୍କୁ ଆଲିଙ୍ଗନ କରିବେ। ତାପରେ ଚାଲିବ ଯୁଦ୍ଧ କରିବା ପାଇଁ ସବୁ ପ୍ରସ୍ତୁତି ହେବ, ସବୁ ଆସି ପହଞ୍ଚିଯିବେ। ସବୁ ରହିଛି 100 ଯୋଜନର ସମୁଦ୍ର, କେମିତି କ'ଣ କରାଯିବ। ଭଗବାନ ରାମଚନ୍ଦ୍ର ସେଠି 3 ଦିନ ବରୁଣ ଦେବଙ୍କର ଆରାଧନା କରିବେ, କିନ୍ତୁ ବରୁଣ ଦେବଙ୍କର ଯେତେବେଳେ ଆରାଧନା କରିବେ, ବରୁଣ ଦେବ କିଛି ଶୁଣିବେ ନାହିଁ। ତେଣୁ ଭଗବାନ ରାମଚନ୍ଦ୍ରଙ୍କ କ୍ରୋଧ ଜାତ ହେବ, ତାଙ୍କର ଭୃବିଜୁମ୍ଭ ମାଧ୍ୟମରେ ଏଠି କୁହା ହେଲା ତ୍ରସ୍ତାବ୍ଧି ବଧ ସେତୁ ଖଳ ଦବଦ, ତ୍ରସ୍ତାବ୍ଧି ବଧ ସେ ମାନେ ତ୍ରସ୍ତାବ୍ଧି ଅବଧି କହିଲେ ସମୁଦ୍ର ତ୍ରସ୍ତ ହେଇଯିବ, କାରଣ ତା ଭିତରେ ଯେତେ ସବୁ 900,000 ପ୍ରକାର ଜଳଜୀବ ଅଛନ୍ତି ସବୁ ଫୁଟିବା ପାଇଁ ଆରମ୍ଭ କରିବେ, ଏତେ ଗରମରେ ତପ୍ତ ହେବେ। ତେଣୁ ବରୁଣଦେବ ଆସି କ୍ଷମା ପ୍ରାର୍ଥନା କରିବେ ଏବଂ କହିବେ, ଆପଣ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଆପଣଙ୍କ ସେତୁ ବାନ୍ଧନ୍ତୁ। ଏଇଭଳି ଭାବରେ 100 ଯୋଜନର ବିସ୍ତାର, 10 ଯୋଜନର ଇଏ କ'ଣ ଦୈର୍ଘ୍ୟ ଏବଂ ପ୍ରସ୍ତ, ଏଇଭଳି ଭାବରେ ନିର୍ମାଣ ହେବ। ପଥରକୁ ପକାଇଦେଲେ ସେ ଭାସିବ, ସେତୁ ଏ ପର୍ଯ୍ୟନ୍ତ ମଧ୍ୟ ରହିଛି, ସେ ସେତୁ ବନ୍ଧ ବର୍ତ୍ତମାନ ମଧ୍ୟ ରହିଛି। ତେଣୁ ଏଇଭଳି ଭାବରେ 100 ଯୋଜନ ଏମିତି ରାବଣ ଚିନ୍ତା କରୁଥିଲା, କ'ଣ ବହୁତ କଥା ରହିଛି ଆମେ କ'ଣ କହିବା। ରାବଣ ଚିନ୍ତା କରୁଥିଲା କିଛି ଅସୁବିଧା ନାହିଁ, ହଁ ଆମ ପାଖକୁ ଖାଦ୍ୟ ସବୁ ଆସି ପହଞ୍ଚିଗଲା, ମାଙ୍କଡ଼ମାନେ ସବୁ ଆସିବେ, ଆମେ ସବୁ ଖାଇବା। ଏଭଳି ବିଭୀଷଣ କହିଲେ, ନା ବର୍ତ୍ତମାନ ସମୟ ଅଛି, ତମେ ସୀତାଦେବୀଙ୍କୁ ଅର୍ପଣ କର, ତାଙ୍କ ଶରଣରେ ଯାଅ, କିନ୍ତୁ ସିଏ ତାଙ୍କୁ ବିଦାୟ କରିଦେଲେ। ତେଣୁ ବିଭୀଷଣ ଭଗବାନଙ୍କ ଶରଣରେ ଗଲେ, ତେଣୁ ବିଭୀଷଣଙ୍କୁ ମଧ୍ୟ ଭଗବାନ ଶରଣ ପ୍ରଦାନ କଲେ। ଏ ରାମାୟଣରେ ଗୋଟେ ପ୍ରସିଦ୍ଧ ଶ୍ଳୋକ ରହିଛନ୍ତି, କହୁଛନ୍ତି କ'ଣ, ଶକ୍ରଦେବ ପ୍ରପନ୍ନ ଆୟ ତବାସ୍ମିତି ଯାଚତେ ଅଭୟଂ ସର୍ବଭୂତୈବ ଦଦାମି ଏତତ୍ ବ୍ରତମ୍ ମମ। ଭଗବାନ କି ହେଉଛି ବ୍ରତ, ଗୋଟିଏ ଥର ଶକ୍ରୁଦେବ, ଭାଗବତ ଷଷ୍ଠ ସ୍କନ୍ଦରେ ମଧ୍ୟ ସେ କଥା ଅଜାମିଣ ପ୍ରସଙ୍ଗରେ ସେ କଥା କହେ, ଶକ୍ରୁ ନେବ, ଗୋଟିଏ ଥର ଯଦି ଆମେ ଭଗବାନଙ୍କ ଶରଣରେ ଯାଇକିରି କହିବା ପ୍ରଭୁ ଆପଣଙ୍କର ଆମେ ତବାସ୍ମିତି ଚ ଯାଚତେ, ଭଗବାନ କହୁଛନ୍ତି ଅଭୟଂ ସର୍ବଭୂତେଭ୍ୟ, ସମସ୍ତ ଜୀବଙ୍କୁ ମୁଁ ଅଭୟ ପ୍ରଦାନ, ଇଏ ହେଉଛି ଭଗବାନ ବ୍ରତ। ଆମେ ଯେମିତି ଏକାଦଶୀ ବ୍ରତ ପାଳନ କରୁଛେ, ଭଗବାନ ବ୍ରତ ହେଉଛି ଏଇଟା, ଭଗବାନ ତାଙ୍କ ଭକ୍ତଙ୍କୁ ରକ୍ଷା କରିବେ, ଇଏ ହେଉଛି ତାଙ୍କ ବ୍ରତ। ତେଣୁ ଭଗବତ ଗୀତାରେ ଭଗବାନଙ୍କୁ କହନ୍ତୁ ଏ ପ୍ରତି ଜାଣି ନା ଆମେ ଭକ୍ତ ପ୍ରଣଶତି, ନିଜେ ଘୋଷଣା କଲେ ନାହିଁ, କାହିଁକି ନା ଦରକାର ପଡ଼ିଲେ ଭଗବାନ ନିଜ ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦିଅନ୍ତି। ତେଣୁ ଅର୍ଜୁନଙ୍କ ଦ୍ୱାରା ପ୍ରତିଜ୍ଞା କରେଇଲେ ଯେ ଭଗବାନ ଭକ୍ତ କେବେ ହେଲେ ବିନାଶ ହେବ ନାହିଁ। ତେଣୁ ଏଇଭଳି ଭାବରେ ଭଗବାନ ବିଭୀଷଣଙ୍କୁ, ଅନ୍ୟମାନେ ମନା କରୁଥିଲେ, ହନୁମାନଙ୍କୁ ଛାଡ଼ିଲେ ଆଉ ସମସ୍ତେ ମନା କରୁଥିଲେ, କିନ୍ତୁ ଭଗବାନ ପ୍ରଦାନ କଲେ, ଶରଣ ପ୍ରଦାନ କଲେ। ରାବଣର ଭାଇ ବିଭୀଷଣ ଗଲା ଶରଣ, ଶରଣ ସମ୍ଭାଳି ତାକୁ ଲଙ୍କେ, ଭଗବାନ କହିଲେ ଲଙ୍କେଶ ଆସନ୍ତୁ। ଏଇଭଳି ଭାବରେ ଏସବୁ କଥା ରହିଛି। ତେଣୁ ଅନ୍ତିମରେ ଭଗବାନ କୋଶ ଖଳଧବ ଦହନ, ତେଣୁ ଏଇ ରାବଣ ରୂପକ ଯେଉଁ ବନକୁ, ଏଇ ଯେଉଁ ଦୈତ୍ୟ ବନକୁ ଭଗବାନ ଦହନ କରିଦେଲେ। ଦହନ କରିକିରି ବିଭୀଷଣଙ୍କୁ ରାଜା କରେଇଲେ ଏବଂ ତାପରେ ଖଳଧବ ଦହନ କୋଶଳେନ୍ଦ୍ର ତାପରେ ସେ ପୁଣି ଫେରିକି ଆସିଲେ ଅଯୋଧ୍ୟାକୁ ଫେରିକି। 14 ବର୍ଷ ପରେ ସେ ଆସିଲେ। ଗୋଟିଏ ଦିନ ଡେରି ହେଲେ ଭରତ ଶରତ୍ୟାଗ କରିଦେଇଥାନ୍ତେ। ତେଣୁ ଏଇ ପୁଷ୍ପକ ବିମାନରୁ ସବୁ ଆସିଲେ, ଭାଲୁମାନେ ମାଙ୍କଡ଼ମାନେ ସମସ୍ତେ ଆସିଲେ ଏବଂ ଭଗବାନ ଆସିକିରି ଭରଦ୍ୱାଜ ଆଶ୍ରମ ରହିକିରି ପ୍ରଥମେ ପଠାଇଲେ ହନୁମାନଙ୍କୁ, କାରଣ ଡେରି ହେଇଗଲେ ଭରତ ଶରତ୍ୟାଗ କରିଦେବେ। ତେଣୁ ଭରତଙ୍କୁ ଭରତ ସେତେବେଳେ ନନ୍ଦୀଗ୍ରାମରେ ରହୁଥିଲେ ଏବଂ କ'ଣ ଗୋମୂତ୍ରରେ ଯବକୁ ସିଦ୍ଧ କରିକି ସେ ଖାଦ୍ୟ ଗ୍ରହଣ କରୁଥିଲେ, ଏଭଳି ଭାବରେ ସେ ଜୀବନଯାପନ କରୁଥିଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ହେଲା, ଯେତେବେଳେ ଖବର ପାଇଲେ ଭରତ ମୁନିଙ୍କୁ ବହୁତ, ଭରତଙ୍କର ବହୁତ ଆନନ୍ଦ ହେଇଗଲା ଏବଂ ଅଯୋଧ୍ୟା ଆସି ସବୁ ଯେଉଁ ଭଗବାନ ରାମଚନ୍ଦ୍ର ରାବଣଙ୍କୁ ବଦ୍ଧ କଲେ, ସେ ଏଇ ଦଶହରା ଦିନ ତାଙ୍କୁ ବଦ୍ଧ କରିଥିଲେ। ଭଗବାନଙ୍କର ବିଜୟ ଦଶମୀ ତାକୁ କୁହାଯାଏ, ଯେଉଁ ଦଶମୀରେ, ଯେଉଁ ବିଜୟ ଦଶମୀରେ ଆମର ଗୁରୁଦେବ ବିଜୟ ଲାଭ କରିଥିଲେ, ମାୟା ଉପରେ ବିଜୟ ଲାଭ କରିଥିଲେ। ଏଠି ତାଙ୍କର ସେଇ ସ୍ଥାପନ କରିଛନ୍ତି ଏ ଆଶ୍ରମକୁ, ତେଣୁ ଏଇଠି ଯେଉଁମାନେ ଆଶ୍ରୟ ନେବେ ବିଜୟ ଲାଭ କରିବେ। ତେଣୁ ଏଇଭଳି ଭାବରେ ଯେଉଁ କଥା ରହିଛି, ରାମଚନ୍ଦ୍ର ସୀତାଦେବୀଙ୍କୁ ଗ୍ରହଣ କଲେ ନାହିଁ, ପରୀକ୍ଷା କଲେ, ଅଗ୍ନି ପରୀକ୍ଷା କରିଥିଲେ। ଅଗ୍ନି ପରୀକ୍ଷାରେ ଯେଉଁ ଛାୟା ସୀତା ରହିଥିଲେ ସେ ଛାୟା ସୀତା ଚାଲିଗଲେ, ଅଗ୍ନିକ ଧାମରୁ ପୁଣି ସେ ଆସିଲେ, ମୂଳ ସୀତା ଆସିକିରି ଭଗବାନ ରାମଚନ୍ଦ୍ର ସହିତ ଆସିକିରି ଅଯୋଧ୍ୟାରେ ପହଞ୍ଚିଲେ। 14 ବର୍ଷ ପରେ ଆଜି ବିଜୟ ଉତ୍ସବ ପାଳନ କରାଯାଉଛି, ସାରା ଅଯୋଧ୍ୟାରେ ବହୁତ ଆନନ୍ଦ ଉତ୍ସବ ରହିଛି। ତେଣୁ ଏଇଭଳି ଭାବରେ ଭଗବାନ ରାମଙ୍କର ଲୀଳା ରହିଛି। ଏଇଟା ହେଉଛି କେଉଁ କାଣ୍ଡ ହେଲା, ଗୋଟେ ହେଲା ଯୁଦ୍ଧକାଣ୍ଡ, ତାପରେ ସୁନ୍ଦରାକାଣ୍ଡ ପରେ ଯୁଦ୍ଧକାଣ୍ଡ ହେଲା, ଯୁଦ୍ଧକାଣ୍ଡ ପରେ ଉତ୍ତରାକାଣ୍ଡ। ଉତ୍ତରାକାଣ୍ଡରେ ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟଶାସନ ବର୍ଣ୍ଣନା କରାଯାଇଛି। ଗୋଟିଏ ଶ୍ଳୋକ କହି ଆମ କଥାକୁ ବିଶ୍ରାମ ଦେବା, ଭଗବାନ ରାମଚନ୍ଦ୍ର ରାଜ୍ୟ ଏଇଭଳି ଭାବରେ ଥିଲା, କିଭଳି ଭାବରେ ଥିଲା, ଭାଗବତ ବର୍ଣ୍ଣନା କରାଯାଇଛି, ରାମାୟଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ସେ କ'ଣ ନା, କାଳେ ବର୍ଷତି ପର୍ଜନ୍ୟ, ଠିକ୍ ସମୟରେ ବର୍ଷା ହେଉଥିଲା, କାଳେ ବର୍ଷତି ପର୍ଜନ୍ୟ। ସେ କଥା ମଧ୍ୟ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟରେ ମଧ୍ୟ ସେଇଟା ହେଉଥିଲା, କାଳେ ବର୍ଷତି ପର୍ଜନ୍ୟ, ଠିକ୍ ସମୟରେ ଯେତିକି ବର୍ଷା ହେଉଥିଲା, ଯେତିକି ବର୍ଷା ଆବଶ୍ୟକ ସେତିକି କରୁଥିଲେ, ଅଧିକା ନାହିଁ କି କମ୍ ନାହିଁ, ଏଭଳି ଭାବରେ ରହିଛି। କାଳେ ବର୍ଷତି ପର୍ଜନ୍ୟ ସୁଭିକ୍ଷମ ବିମଳା ଦିଶମ, ଏବଂ କୌଣସି ଖାଦ୍ୟ ସଙ୍କଟ କିଛି ନଥିଲା, ବିମଳା ଦିଶ ଆକାଶ ସବୁ ପରିଷ୍କାର ରହୁଥିଲା, ବା ବିମଳା ଦିଶ କୌଣସି ମଳ ନଥିଲା। ହୃଷ୍ଟପୃଷ୍ଟ ଜନାକୀର୍ଣ୍ଣ ପୂର୍ଣ୍ଣ ପୂରଂ ଜନପଦାସ ତଥା, ସମସ୍ତେ ଆନନ୍ଦରେ ରହୁଥିଲେ, କାହାର କୌଣସି ଅଭାବ ଅସୁବିଧା ନ ନକାଳେ ମୃତ୍ୟୁ କଶ୍ଚିନ୍, ଅକାଳରେ କେହି ମୃତ୍ୟୁବରଣ କରୁନଥିଲେ, ଏବଂ ନ ବ୍ୟାଧି ପ୍ରାଣୀନା ତଥା, କାହାର ରୋଗ ମଧ୍ୟ ହେଉନଥିଲା, ନ ବ୍ୟାଧି ପ୍ରାଣୀନା ତଥା, ନା ନ ଅନର୍ଥ ବିଦ୍ୟତ କଶ୍ଚିତ୍, କୌଣସି ଅନର୍ଥ ସେ ସମୟ ନଥିଲା, ପ୍ରଜାମାନଙ୍କର କୌଣସି ଅନର୍ଥ ନଥିଲା, ଏବଂ ରାମେ ରାଜ୍ୟ ପ୍ରଶାସତି, ଭଗବାନ ରାମଚନ୍ଦ୍ର ରାଜ୍ୟ ଏଇଭଳି ଭାବରେ ଥିଲା, ଭଗବାନ କୃଷ୍ଣଙ୍କର ରାଜ୍ୟ ମଧ୍ୟ ସେଇଭଳି ଭାବରେ ଥିଲା। ଏବଂ ବିଶେଷ ଭାବରେ ଆମର ଭାଗବତ ବର୍ଣ୍ଣନା କରାଯାଇଛି ଯେ ନାଧି ବ୍ୟାଧି ଜରା ଗ୍ଲାନି, କୌଣସି ମନସ୍ତାପ ନଥିଲା କି କୌଣସି ରୋଗ ନଥିଲା, ନାଧି ବ୍ୟାଧି ଜରା ଗ୍ଲାନି, ବାର୍ଦ୍ଧକ୍ୟ ନଥିଲା କାହାର, ସମସ୍ତେ ଯୁବକ ଅବସ୍ଥାରେ ଥିଲେ, ଏବଂ ଗ୍ଲାନି କୌଣସି ମନସ୍ତାପ ନଥିଲା, ଦୁଃଖ ଶୋକ ଭୟ କ୍ଳମା, କୌଣସି ଦୁଃଖ ନଥିଲା କି କୌଣସି ଶୋକ ନଥିଲା କି ଭୟ ନଥିଲା ମଧ୍ୟ, କ୍ଳମା ମଧ୍ୟ ସେଇଭଳି ଭାବରେ କୌଣସି କାହାର କିଛି ଦୁଃଖ ନଥିଲା, ଏମିତିକି ମୃତ୍ୟୁଶ୍ଚ ନାସିତ ରାଜନ, ଯେଉଁମାନେ ନ ଇଚ୍ଛତା, ଯେଉଁମାନେ ଚାହୁଁନଥିଲେ ସେମାନେ ମଧ୍ୟ ମୃତ୍ୟୁବରଣ କରୁନଥିଲେ। ରାମେ ରାଜନ ଅଧ୍ୟକ୍ଷ ଯେ ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟରେ ଏଇଭଳି ଭାବରେ ଥିଲା, ଅଧ୍ୟକ୍ଷ ଯେ ଭଗବାନ ସେ ରାଜା ଥିଲେ, ଭଗବାନ ଥିଲେ ରାଜା, ଏବଂ ତାଙ୍କ ସମୟରେ ସେମାନେ ସବୁ ସୁବିଧା ପାଇଥିଲେ। ଆମେ ଭାଗ୍ୟହୀନ ତା ନୁହଁ, ଆମେ ମଧ୍ୟ ଭାଗ୍ୟବାନ, କାରଣ ଆମେ ସେହି ଭଗବାନ ନାମର ଆଶ୍ରୟ ନେଇଛେ, ତେଣୁ ଆମେ ମଧ୍ୟ ସେଭଳି ଭାବରେ ଆନନ୍ଦ ରହିପାରିବା। ଆମେ ପ୍ରଭୁପାଦ ମହାରାଜ କହିଥିଲେ, ଏଇଟା ମୁଁ କହିଥିଲି, ଦ ସେମ୍ ରାମ ଆଣ୍ଡ ସେମ୍ କୃଷ୍ଣ ଆର୍ ପ୍ରେଜେଣ୍ଟ ଇନ୍ ଦିସ୍ ଏଜ୍, ଅଫ୍ କଳି ଇନ୍ ଦ ଫର୍ମ ଅଫ୍ ଅଫ୍ ଦେୟାର ନେମ୍ ତେଣୁ ଯେଉଁମାନେ ଭଗବାନ ନାମର ଆଶ୍ରୟ ନେବେ ସେମାନେ ମଧ୍ୟ ସେହିଭଳି ଭାବରେ ଆନନ୍ଦରେ ରହିବେ। ତେଣୁ ଆମେ କଥାକୁ ବିଶ୍ରାମ ଦେବା, କାହାର କିଛି କହିବାର ଅଛି ଯଦି କିଛି କହିପାରିବେ। ଜୟ ଶ୍ରୀମଦ୍ ଭାଗବତଂ କି ଜୟ ଶ୍ରୀ ରାମାୟଣ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତବୃନ୍ଦ କି ନିତାଇ ଘୋର ପ୍ରମାନନ୍ଦୀ। ହତ୍ୟାରି ଗତିଦାୟକ, ହତ୍ୟାରି ଗତିଦାୟକ, ଯାହାକୁ ଭଗବାନ ହତ୍ୟା କରନ୍ତି ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। ହଁ, ବ୍ରହ୍ମାଙ୍କ ହାଇରୁ ଜାତ ହେଇଥିଲେ ଭଗବାନ, ଆମର ମହର୍ଷି ବାଲ୍ମୀକି ରାମାୟଣରେ ଏଇଟା ବର୍ଣ୍ଣନା କରାଯାଏ। ତିନି ଗୁଣର ପ୍ରଭାବ ରହିଛି ନା ଭୌତିକ ଜଗତ, ତିନି ଗୁଣ ପ୍ରଭାବ ରହିଛି। ବଣଟାରେ ସତଗୁଣ ପ୍ରଭାବ ରହିଛି, କାରଣ ସେଠି ବିଶେଷ ଭାବରେ ମୁନି ଋଷିମାନେ ସବୁ ରହିକି ଭଗବାନ ଭଜନ କରୁଛନ୍ତି। ଭଗବାନ ଭଜନ ହେଲେ ଆମେ ସତଗୁଣ ପ୍ରଧାନ ରହିବ। ହଁ, ଆମେ ସବୁ ଏସବୁ ବୈଷୟ କାର୍ଯ୍ୟ ଚାଲିଛି, ରଜଗୁଣ ରଜଗୁଣ ଲକ୍ଷଣ ହେଉଛି ସେଇଟା। ଗ୍ରାମ କହିଲେ ସାଧାରଣତଃ ଯେଉଁଠି ଭଗବାନ ବିଷୟରେ ଆଲୋଚନା ହେଉନାହିଁ, ଗ୍ରାମ୍ୟ କଥା ନା ଶୁଣିବେ, ମହାପ୍ରଭୁ କହିଲେ ନା ଗ୍ରାମ୍ୟ କଥା ନା ଶୁଣିବେ। ଭଲ ଏସବୁ ରହିଛି, ରଘୁନାଥ ଦାସ ଗୋସ୍ୱାମୀଙ୍କୁ ସେ ଶିକ୍ଷା ଦେଇଛନ୍ତି ନା ଗ୍ରାମ୍ୟ କଥା, ମାନେ ଏଇ ବିଷୟ ଭୌତିକ ବିଷୟବସ୍ତୁ ଯେଉଁ ରହିଛି ଗ୍ରାମ୍ୟ ବୋଲି କୁହାଯାଉଛି। ଏଇଟା ଭଗବତ ଗୀତାରେ କୁହାଯାଇଛି, ଅଧିଷ୍ଠାନ ତଥା କର୍ତ୍ତା କରଣଂଚ ପୃଥକ୍ ବିଧମ ବିବିଧାସ୍ତ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମ। ଅଧିଷ୍ଠାନ କହିଲେ ଯେଉଁ ସ୍ଥାନରେ ରହୁଛି କାର୍ଯ୍ୟ ହେଉଛି ସେଇଟାରେ ରହିଛି କର୍ତ୍ତା ଯିଏ କାର୍ଯ୍ୟ କରୁଛନ୍ତି, ଏବଂ କରଣ କହିଲେ ଅଠର ଅଧ୍ୟାୟ ଚଉଦ ଶ୍ଳୋକରେ କୁହାଯାଇଛି, କରଣ କହିଲେ ଯେଉଁ ଇନ୍ଷ୍ଟ୍ରୁମେଣ୍ଟ ଯାହା ଦ୍ୱାରା କାର୍ଯ୍ୟ କରାଯାଉଛି, ଏବଂ ବିଭିନ୍ନ ପ୍ରକାର ଚେଷ୍ଟା ଏବଂ ଦୈବ, ଭଗବାନ ହେଉଛନ୍ତି ଅନ୍ତିମ କାରଣ, ଦୈବଂ ଚୈବାତ୍ର ପଞ୍ଚମ। ଭଗବାନ ଦୈବ ଦୈବଂ ଚୈବାତ୍ର ପଞ୍ଚମ। ବହୁତ ଧନ୍ୟବାଦ। ହରେ କୃଷ୍ଣ। ସେ ଆସିଲା ବେଳେ ସେ ତ ପୁଷ୍ପ ବିମାନରେ ଆସିଲେ ନା, ଆଉ ସେ ଡଙ୍ଗାରେ ଯାଇନାହାନ୍ତି, ଆଉ ଆସିଲା ବେଳେ ଗଲାବେଳେ ସିନା ଡଙ୍ଗାରେ ଗଲେ। ହଁ ହଁ ନା, ଏଇଟା ତୁଳସୀଦାସ, ତୁଳସୀଦାସ ତୁଳସୀଦାସଙ୍କର ସଂସ୍କୃତ, ଏ ମାନେ ତୁଳସୀଦାସଙ୍କର ହେଉଛି ବୈଥିଳୀ ଭାଷା, ଆଉ ମହର୍ଷି ବାଲ୍ମୀକିଙ୍କର ଯେଉଁ ଭାଷା ହେଉଛି ସଂସ୍କୃତରେ ସେ ଲେଖିଛନ୍ତି। ହଁ, ମୈଥିଳୀ, ମୈଥିଳୀ ଯେଉଁ ଅବଧ ଭାଷା, ଅବଧ ଅବଧ ସେ ଯେଉଁ ଗୀତଟା ତୁଳସୀଦାସଙ୍କର ଲେଖାଟା ବହୁତ ଆନନ୍ଦ ପ୍ରଦାନ କରେ ନାଇଁ କି, ସେ ଯେଉଁ ଇଏ ରହିଛି ଯେଉଁ ଇଏଟା ଯେଉଁ କହିଲେ କନ୍ଦମୂଳ, କନ୍ଦମୂଳ ଫଳ ସୁରସତୀ ଦିଏ ରାମ କହି ଆନି, ପ୍ରେମ ସହିତ ପ୍ରଭୁ ଖାଏ, ବାରମ୍ବାର ଖାଏନି। ତୁଳସୀଦାସ ଏଇଟା ହେଉଛି କୋଟି କୋଟି ରାମାୟଣ, କୋଟି କୋଟି ରାମାୟଣ ଅଛି ପୁରା କୁହାଯାଉଛି। ହଁ ଅନେକ ରାମାୟଣ ଅଛି, କିନ୍ତୁ ତତ୍ତ୍ୱ ଆମ ମୂଳ ରାମାୟଣ ହେଉଛି ଯେଉଁଟାକ ବାଲ୍ମୀକି ରଚନା କରିଥିଲେ। ଆମର ଆଚାର୍ଯ୍ୟ ମାନେ
କହିଲେ ଶହେ,
ହଁ ଗ୍ରନ୍ଥ କୋଟିଭି ବୋଲି କୁହାଯାଇଛି ପୁରା କୋଟିଭି। ସିଦ୍ଧର୍ଶାଇ ମଧ୍ୟ ସେଇଟା କହିଛନ୍ତି
ମାନେ
ଗ୍ରନ୍ଥ କୋଟିଭି, କୋଟି କୋଟି ଗ୍ରନ୍ଥ ରହିଛି ମା
ରାମାୟଣ କୋଟି କୋଟି
ଅଛନ୍ତି। ହଁ ରାମାୟଣ ଆମର ମୂଳ ରାମାୟଣ ହେଉଛି ବାଲ୍ମୀକିଙ୍କର, କିନ୍ତୁ ଆମର ରାଧାକୃଷ୍ଣ ମହାରାଜ ସହିତ ତୁଳସୀଦାସ କହନ୍ତି ତାହେଲେ କ'ଣ ଟିକେ ଥାଇପାରେ ଏପଟ ସେପଟ। ଶୁକରାମାୟଣ ମାନେ ଏଇ ଯେଉଁ ନବମ ସ୍କନ୍ଧ ଦଶମ ଏଗାର ଏଇ ଦୁଇଟି
ଅଧ୍ୟାୟ,
ଏଠି ରାମଚନ୍ଦ୍ରଙ୍କ କଥା କୁହାଯାଇଛି ଆଉ
ସେଥି।
ହଁ କୁହାଯାଇଛି ନା, ଗୋଟିଏ ଶ୍ଳୋକରେ ତ କହିଦେଲେ ଆଉ ଦୁଇଟା ଅଧ୍ୟାୟ ବଡ଼ କଥା ହେଇଗଲା, ଗୋଟିଏ ଶ୍ଳୋକରେ କହିଦେଲେ କେଉଁଟା ରାମଚନ୍ଦ୍ର ମାନସ କହିଲେ, ଆଉ ରାମଚନ୍ଦ୍ର ମାନସ
କହିଲେ, ବାଲ୍ମୀକି ରାମାୟଣରେ ବି କହିଲେ, ତୁଳସୀଦାସଙ୍କର
ସେ ସବୁ ମିଶେଇକି କହୁଛନ୍ତି।